శ్రీమద్భాగవతం దశమ స్కంద 62 అధ్యాయ శ్లోక 22 శ్లోక 23 పరాధ్యవాస స్రగంధ పరాధ్యవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చితః వాక్యై శుశ్రూషణార్చితః పరార్ధవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చితః పరాధవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చిత ధూపదీపాసనాదిభిర్పానభోజనభక్ష్యైశ్చ శుశ్రూషణార్చిత పరాధవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చిత పరాధవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చిత పరాధవాస స్రగంధ ధూపదీపాసనాదిభిర్పానభోజనభక్ష్యైశ్చ వాక్యై శుశ్రూషణార్చిత ଦୁଇଟି ଶ୍ଳୋକ ଲାଗ ଲାଗ ଅଛି ତେଣୁ ଆମେ ଆର 24 ନମ୍ବର ଶ୍ଳୋକଟି ପାଠ କରିଦେଉଛୁ ଗୁଢ଼ କନ୍ୟା ପୁରେଶ୍ୱତ ପ୍ରବୃଦ୍ଧ ସ୍ନେହତୟା ନହର ଗଣାନ୍ ସବୁ ବୁଧେ ଉଷୟାପହୃତ ଇନ୍ଦ୍ରିୟ ଅର୍ଥାତ୍ ଉଷା ଅନିରୁଦ୍ଧଙ୍କୁ ମାଲ୍ୟ ଗନ୍ଧ ଧୂପ ଦୀପ ଆସନ ଇତ୍ୟାଦି ସହିତ ଅମୂଲ୍ୟ ବସନ ନିବେଦନ କରି ବିଶ୍ୱସ୍ତ ସେବା ସଙ୍ଗରେ ତାଙ୍କର ପୂଜା ମଧ୍ୟ କରିଥିଲେ ସେ ତାଙ୍କୁ ବିବିଧ ପାନୀୟ ସମସ୍ତ ପ୍ରକାରର ଖାଦ୍ୟ ଓ ସୁମିଷ୍ଟ କଥା ମଧ୍ୟ ନିବେଦନ କଲେ ଏହିପରି ଭାବରେ ସେ ଯେତେବେଳେ କୁମାରୀମାନଙ୍କ ବାସସ୍ଥାନରେ ଗୁପ୍ତ ଭାବରେ ଅବସ୍ଥାନ କରିଥିଲେ ସେତେବେଳେ ଅନିରୁଦ୍ଧ ଦିନ ପରେ ଦିନ ଅତିବାହିତ ହେବାଟିକୁ ଲକ୍ଷ୍ୟ କରିନାହାନ୍ତି କାରଣ ସେ ଉଷାର ଅନୁରାଗରେ ଆବିଷ୍ଟ ହୋଇଯାଇଥିଲେ ହରେ କୃଷ୍ଣ ଉପସ୍ଥିତ ଭକ୍ତ ସଜନ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି ତେଣୁ ଆମର ଏଇ ଯେଉଁ କଥା ଚାଲିଛନ୍ତି ଶୋଣିତପୁରର କଥା ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନର ପରର ଘଟଣା ସବୁ ବର୍ଣ୍ଣନା କରାଯାଉଛି। ସ୍ୱପ୍ନରେ ଯେଉଁ ଯୁବକଙ୍କୁ ଦେଖିଥିଲେ ସେଇ ଯୁବକ ଅନେକ ସମସ୍ତ ଯୁବକମାନଙ୍କର ତ୍ରିଲୋକରେ ଯେତେ ସୁନ୍ଦର ଯୁବକ ରହିଛନ୍ତି ତାଙ୍କର ସବୁ ସେ ଚିତ୍ର ଆଙ୍କିଥିଲେ, ଚିତ୍ରଲେଖା ଜଣେ ଯୋଗିନୀ। ତେଣୁ ଯେତେବେଳେ ଅନିରୁଦ୍ଧଙ୍କର ଚିତ୍ର ଆଙ୍କିଲେ ସେତେବେଳେ ସେ ଉଷା କହିଲେ ଏହିଁ ସେଇ ପୁରୁଷ। ତେଣୁ ସେ ଯାଇକରି ତାଙ୍କ ଯୋଗଶକ୍ତି ବଳରେ ଦ୍ୱାରକାରୁ ତାଙ୍କୁ ଆଣିକରି ଶୋଣିତପୁରରେ ପହଞ୍ଚାଇ ଦେଲେ। ଏ କଥା ଆମେ ସବୁ ଆଲୋଚନା କରିସାରିଥିଲେ। ତେଣୁ ଇଏ ଯେଉଁ ବର୍ତ୍ତମାନ ଶୋଣିତପୁରର କଥା ଚାଲିଛନ୍ତି ଯେ ଶୋଣିତପୁରରେ ଉଷାଙ୍କର ଯେଉଁ ରହିଛି ତାଙ୍କର ମହଲ, ରାଣୀ ମହଲ, ସେଇଠି ରହିଛନ୍ତି। ସେଠି କୌଣସି ପୁରୁଷ ଲୋକ ପ୍ରବେଶ କରିପାରିବେ ନାହିଁ, ତେଣୁ ସେ ସେଇ ମହଲରେ ଅନିରୁଦ୍ଧଙ୍କୁ ରଖିଛନ୍ତି ଏବଂ ତାଙ୍କର କିଭଳି ଭାବରେ ତାଙ୍କ ସହିତ ତାଙ୍କର ଭାବର ଆଦାନ ପ୍ରଦାନ ହେଉଛି ଏସବୁ ବର୍ଣ୍ଣନା କରାଯିବ ବର୍ତ୍ତମାନ। ତେଣୁ ଏଠି କୁହାଯାଉଛି, ଏ ଶ୍ଳୋକରେ କୁହାଯାଉଛି, ପରାର୍ଥ ବାସେଇ। ପରାର୍ଥ ବାସ କହିଲେ ବସ୍ତ୍ର ଯେଉଁ ପ୍ରଦାନ କରୁଥିଲେ ସେ ବସ୍ତ୍ର ବହୁତ ମୂଲ୍ୟବାନ ବସ୍ତ୍ର, ବହୁତ ମୂଲ୍ୟବାନ। ପରାର୍ଧ ଶବ୍ଦରୁ ଜଣାପଡ଼ୁଛି ବହୁତ ମୂଲ୍ୟବାନ ବସ୍ତ୍ର, କାରଣ ଏ ବାଣାସୁର ଏ ତ୍ରିଲୋକକୁ ଜୟ କରି ରଖିଥିଲେ, ଏତେ ତାଙ୍କର ଶକ୍ତି ଥିଲେ। ଦେବତାମାନେ ମଧ୍ୟ ତାଙ୍କ ଅଧୀନରେ ରହିଥିଲେ, ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ, ଭୟ କରୁଥିଲେ, କାରଣ ତାଙ୍କର 1000 ହାତ ପ୍ରାପ୍ତ ହୋଇଛନ୍ତି। ଖାଲି 1000 ହାତ ପ୍ରାପ୍ତ ହେଲେ ଯେ ଶକ୍ତିଶାଳୀ ହୋଇଯିବ ତା ନୁହଁ, ତାଙ୍କୁ ମଧ୍ୟ ଶକ୍ତି ପ୍ରଦାନ କରିଛନ୍ତି ସିଏ, ଶିବଜୀ ତାଙ୍କୁ ଶକ୍ତି ପ୍ରଦାନ କରିଛନ୍ତି। ତେବେ ଶିବଜୀଙ୍କ ଶକ୍ତିରେ ଏତେ ଶକ୍ତିମାନ ସେ ହୋଇଥିଲେ, ଏତେ ବଳବାନ ହୋଇଥିଲେ, ଦେବତାମାନେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ, ତେଣୁ ସମସ୍ତେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ। ତେଣୁ ତ୍ରିଭୁବନର ଯେତେ ସବୁ ଶ୍ରେଷ୍ଠ ବସ୍ତୁ ରହିଛି ତାଙ୍କ ପାଖରେ ଉପସ୍ଥିତ ଥିଲା। ତେଣୁ ଆମର କୁହାଯାଇଛି ଦେବଲୋକରେ ବା ଅନ୍ୟ ଲୋକମାନଙ୍କରେ ତାଙ୍କର ଯେଉଁ ବସ୍ତ୍ର ସବୁ ରହିଛି ସେଥିରେ ସେଇଟା ଅମ୍ଳାନ ବସ୍ତ୍ର, ମଳିନ 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 ହୁଏ ନାହିଁ, ତା ଦେହରେ ମଳି ପଡ଼େ ନାହିଁ, କାରଣ ସେ ସେଇଭଳି ବସ୍ତ୍ର ହେଉଛି ସେଇଭଳି ଭାବରେ ଅମ୍ଳାନ ବସ୍ତ୍ର। ଯେତେବେଳେ କୁହାଯାଏ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଭଗବାନ ଯେତେବେଳେ 14 ବନବାସ ଯାଇଥିଲେ ସେହି ସମୟରେ ଅନୁସୂୟା ଭଗବାନ ରାମଚନ୍ଦ୍ର ତାଙ୍କ ପତ୍ନୀ ସୀତାଙ୍କ ସହିତ ବିଭିନ୍ନ ଅରଣ୍ୟରେ ଗୁର୍ବର୍ଥେ ତ୍ୟକ୍ତ ରାଜ୍ୟ ବେଚରିତ ଅନୁମନମ ପଦ୍ମ ପଦ୍ଭ୍ୟାମ ପ୍ରିୟାୟା, ଗୁରୁଙ୍କର ବା ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ସେ ତ୍ୟାଗ କରିଦେଲେ। ରାତି ପାଇଥିଲେ ରାଜା ହୋଇଥାନ୍ତେ କିନ୍ତୁ ତ୍ୟାଗ କରିଦେଲେ, ସେ କୌଣସି ଝଗଡ଼ା କଲେ ନାହିଁ, ନା ମୋତେ କହିଛନ୍ତି ଦେବା ପାଇଁ ଭଗବାନ ପିତା ମଧ୍ୟ କହିଲେ ନାହିଁ ତୁମେ ଯାଅ ବୋଲି, କହିକି କହିଲେ ତୁମେ ଯାଅ ବୋଲି, ତଥାପି ସେ ଚାଲିଗଲେ, ଅପେକ୍ଷା କଲେ ନାହିଁ କାଳେ ପିତା ଆଉ କ'ଣ କହିବେ, ନା ସେ ଜାଣିପାରିଲେ ଘଟଣାଟି କ'ଣ ହୋଇଛି। ତେଣୁ ବିନା ପ୍ରତିବାଦରେ ସେ ତ୍ୟାଗ କରିଦେଲେ। ଇଏ ହେଉଛି ଭଗବାନଙ୍କର ବୈରାଗ୍ୟ, ଭଗବାନ ଯେଉଁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଭଗବାନଙ୍କର ଜୀବନରୁ ଆମେ ସେଇଟା ଲକ୍ଷ୍ୟ କରିବା, ଭଗବାନ କିଭଳି ଭାବେ ବୈରାଗ୍ୟ ଆଚରଣ କରିଛନ୍ତି। କହିକି ମା' କହିଲେ ତୁମେ ଯାଅ ବନବାସ ଯାଅ, ସେ ଗଲେ। ତେଣୁ ଏହିଭଳି ଭାବରେ ବନବାସ ତ ଯାଉଥିଲେ ବିଭିନ୍ନ ବନକୁ, ଅନୁବନମ ବ୍ୟଚରତ ଅନୁବନମ, ବିଭିନ୍ନ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ବନ, 14 14 କାଳ ଭଗବାନ ଏହିଭଳି ଭାବରେ ବଣରେ ପରିଭ୍ରମଣ କରୁଥିଲେ ଖାଲି ପାଦରେ ଭଗବାନ। ଏହିସବୁ କଥା ବର୍ଣ୍ଣନା କରି ଭାଗବତ 9 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ଲୀଳାକୁ ସଂକ୍ଷେପରେ। ତେଣୁ ସେଇଠି ଯେତେବେଳେ ସେ ଯାଇ ପହଞ୍ଚିଲେ ଅତ୍ରିଙ୍କର ଆଶ୍ରମରେ, ଅତ୍ରି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଏମାନେ ସବୁ ପ୍ରସିଦ୍ଧ ପୁତ୍ର ସବୁ ରହିଛନ୍ତି ବ୍ରହ୍ମାଙ୍କର, ମରିଚି, ଅତ୍ରି, ଅଙ୍ଗିରସ, ପୁଲସ୍ତ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, ଏମାନେ 10 ପ୍ରସିଦ୍ଧ ପୁତ୍ର ବ୍ରହ୍ମାଙ୍କର, ଏବଂ ଆଙ୍କ ଭିତରୁ ଅଧିକାଂଶ ବିବାହ କରିଛନ୍ତି ଭଗବାନଙ୍କର ପୁତ୍ର କପିଳ ଦେବଙ୍କର ପତ୍ନୀ ଦେବଉତୀ, ତାଙ୍କର ଯେଉଁ କନ୍ୟା ସବୁ ରହିଛନ୍ତି ସେମାନେ 9, ଏ 9 ଏମାନେ ସବୁ ବିବାହ କରିଥିଲେ, ଆଙ୍କ ଭିତରୁ 9 ବିବାହ କରିଥିଲେ। ତେଣୁ ଅତ୍ରିଙ୍କର ପତ୍ନୀ ହେଉଛନ୍ତି ଅନୁସୂୟା। ଅନୁସୂୟା ଜଣେ ସତୀ ନାରୀ। ଅନୁସୂୟା, ଅନୁସୂୟା ଶବ୍ଦର ଅର୍ଥ ହେଉଛି ଯାହାଙ୍କୁ ସେ ଈର୍ଷା କରିବେ ନାହିଁ, ଇଏ ହେଉଛି ଅନୁସୂୟା। ତେଣୁ ଏଇ ଅନୁସୂୟା ସେ କାହାକୁ ଈର୍ଷା କରୁନଥିଲେ, ତାଙ୍କ ନାଁ ସେଥିପାଇଁ ହେଇଛି ଅନୁସୂୟା। ଏବଂ ବର୍ଣ୍ଣନା କରାଯାଇଛି ଅନୁସୂୟାଙ୍କର ଏତେ ଶକ୍ତି ରହିଛି ଯେ ସତୀ ନାରୀ ସେ ଜଣେ ଥିଲେ। ବହୁତ ପ୍ରସଙ୍ଗ ରହିଛି ଅନୁସୂୟାଙ୍କ ବିଷୟରେ, କିନ୍ତୁ ଇଏ ଭାଗବତମ ଯେଉଁ ରହିଛି ଭାଗବତମ ସେଇମାନେ ଆସ୍ୱାଦନ କରିପାରିବେ ଯେଉଁମାନଙ୍କର ଅସୂୟା ନାହିଁ, ଈର୍ଷା ନାହିଁ ଯେଉଁମାନଙ୍କର। ଯେଉଁମାନଙ୍କ ଈର୍ଷା ଅଛି ସେମାନେ ଭାଗବତଙ୍କୁ ଆସ୍ୱାଦନ କରିପାରିବେ ନାହିଁ। ଭାଗବତ ଆରମ୍ଭରେ ସେଇଟା କୁହାଗଲା, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରଣାଂଶତାଂ। ଇଏ ଯେଉଁ ରହିଛି ପରମ ନିର୍ମତ୍ସର ଯେଉଁମାନେ ତାଙ୍କ ପାଇଁ ଏଇ ଭାଗବତମ। କିନ୍ତୁ ଆମେ କହିବା ଆମର ମତ୍ସରତା ରହିଛି ଆମେ ଶୁଣିବା ନା ନାହିଁ, ନା ହଁ ଆମେ ଶୁଣିବା। କେମିତି ନା ଆମେ ଶୁଣିଲେ ଆମର ମତ୍ସରତା ଦୂର ହେବ। ଯେଉଁମାନଙ୍କ ମତ୍ସରତା ନାହିଁ, ମତ୍ସରତା ଶୂନ୍ୟ, ଯେଉଁମାନଙ୍କର ଈର୍ଷା ଶୂନ୍ୟ ଯେଉଁମାନେ, ସେମାନେ ଭାଗବତଙ୍କୁ ଆସ୍ୱାଦନ କରିବେ। କିନ୍ତୁ ଯେଉଁମାନଙ୍କ ଈର୍ଷା ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାଂସ ସବୁକିଛି ରହିଛି, ସବୁ ଅନର୍ଥ ରହିଛି, କିନ୍ତୁ ସେମାନେ ଯଦି ଶ୍ରବଣ କରିବେ ଭାଗବତଙ୍କୁ, ଏଇଟା ତାଙ୍କ ପାଇଁ ଗୋଟେ ଔଷଧ ଭଳି। ଯେଉଁ ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହିଥିଲେ କ'ଣ, ନିବୃତ୍ତ ତର୍ସେଇ ରୂପ ଗୀୟମାନ ଭବୁ ସଦା ଶ୍ରୋତ୍ର ମନ ବିରାମା। ଯେଉଁମାନଙ୍କର ଭୌତିକ ତୃଷ୍ଣା ଦୂର ହେଇଛି ସେମାନେ ଏଇ ଭଗବାନଙ୍କର ଗୁଣଗାନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କିନ୍ତୁ ଯେଉଁମାନଙ୍କର ସବୁ ପ୍ରକାର ଅସୁବିଧା ରହିଛି, ସବୁ ପ୍ରକାର ଅନର୍ଥ ରହିଛି, ସେମାନେ ଏଇ ଭାଗବତକୁ ଶ୍ରବଣ କଲେ ତାଙ୍କ ପାଇଁ ଏଇଟା ଔଷଧ ଭଳି କାର୍ଯ୍ୟ କରିବ, ତାଙ୍କର ଔଷଧ ଏଇଟା ମେଡ଼ିସିନ। ଭବୋ ସଦା ଶ୍ରୋତ୍ର ମନ ବିରାମାତ୍, ଏ ଭବୌଷଧ ଏଭଳି ଔଷଧ ବହୁତ ଆନନ୍ଦ ଲାଗିବ, ଶୁଣିବା ପାଇଁ ମଧ୍ୟ ଆନନ୍ଦ ଲାଗିବ, ହୃଦୟରେ ମଧ୍ୟ ସବୁ ରୋଗକୁ ଦୂର କରିବ। ତେଣୁ ଅନୁସୂୟା ସେହିଭଳି ଭାବରେ ସ୍ତରେ ଜଣେ ସେହିଭଳି ସତୀ ନାରୀ ଥିଲେ ଅନୁସୂୟା, ତାଙ୍କ ବିଷୟରେ ବହୁତ ପ୍ରସଙ୍ଗ ରହିଛି। କିନ୍ତୁ ଆମର କହିବା ଇଏ ସୀତାଦେବୀ ଗୋଟେ ଉପହାର ଦେଇଥିଲେ, ସେ ଉପହାରଟା କ'ଣ ନା ଅମ୍ଳାନ ବସ୍ତ୍ର ଗୋଟେ ଦେଇ ପ୍ରଦାନ କରିଥିଲେ। ସେ ବସ୍ତ୍ର ପରିଧାନ କରିଥିଲେ ସେ କେବଳ ମ୍ଳାନ ହେବ ନାହିଁ, ଅମ୍ଳାନ ବସ୍ତ୍ର। ଆପଣ ଯଦି ଯିବେ ପାଶ୍ଚାତ୍ୟ ଜଗତକୁ, ସେଠି ତାଙ୍କର ଯେଉଁ ଡ୍ରେସ୍ ରହିଛି ସେଇଟା ମଇଳା ହୁଏ ନାହିଁ, ସେଥିରେ କୌଣସି ଡଷ୍ଟ ପଡ଼େ ନାହିଁ, ସେଠି ଏଇଭଳି ଭାବରେ ରହିଛି। ତେଣୁ ସେଇଭଳି ଭାବରେ ପାଶ୍ଚାତ୍ୟ ଏସବୁ ଉନ୍ନତ ଲୋକମାନଙ୍କର ଯେଉଁ ବସ୍ତ୍ର ରହିଛି ଏତେ ମୂଲ୍ୟବାନ ବସ୍ତ୍ର ସିଏ, ତେଣୁ ସେହିଭଳି ଭାବରେ ଇଏ ତାଙ୍କୁ ଗୋଟେ ବସ୍ତ୍ର ପ୍ରଦାନ କରିଥିଲେ, ଯେଉଁ ବସ୍ତ୍ର ହେଉଛି ପରାର୍ଦ୍ଧ ବାସ। ପରାର୍ଦ୍ଧ କହିଲେ ବହୁତ ମୂଲ୍ୟବାନ ସେ ବସ୍ତ୍ର ପ୍ରଦାନ କରିଥିଲେ। ତେଣୁ ଏଇଭଳି ଭାବରେ ତାଙ୍କୁ ସବୁ ସେ ପୂଜା କରୁଛନ୍ତି। ଶ୍ରକ୍ ଶ୍ରକ୍ କହିଲେ ମାଳା, ଫୁଲମାଳ, ଫୁଲମାଳ ମଧ୍ୟ ବର୍ଣ୍ଣନା କରାଯାଇଛି। ସ୍ୱର୍ଗଲୋକରେ ଯେଉଁ ଫୁଲ ସବୁ ରହିଛନ୍ତି ସେ ଫୁଲ, ଆମର ଏ ଫୁଲଟା ମଉଳି ଯାଉଛି, ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ପ୍ରହ୍ଲାଦ ମହାରାଜ, ଇଏ ପ୍ରହ୍ଲାଦ ମହାରାଜ ନୁହଁ, ଯେଉଁ ବଳି ମହାରାଜ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବଳି ମହାରାଜ ଯେତେବେଳେ ତାଙ୍କର ଗୁରୁଙ୍କର କୃପାରୁ ଗୋଟେ ଯଜ୍ଞ, ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଗୋଟେ ଯଜ୍ଞ କରିଥିଲେ, ଯେଉଁ ଯଜ୍ଞର ନାମ ହେଉଛି ବିଶ୍ୱଜିତ ଯଜ୍ଞ। ଏ ଯଜ୍ଞ ବିଶ୍ୱଜିତ ଯଜ୍ଞ ବିଶ୍ୱକୁ ସେ ଜିତିବେ, ସେ ଯଜ୍ଞ ମାଧ୍ୟମରେ ବିଶ୍ୱକୁ ଜିତିବେ। ସେଇ ଯଜ୍ଞରୁ ସବୁ ବାହାରିଥିଲା, ବହୁତ ପ୍ରକାର ରଥ ଆଉ ଅସ୍ତ୍ରଫସ୍ତ୍ର ସବୁ ବାହାରିଥିଲା। ତେଣୁ ଏସବୁରେ ସଜ୍ଜିତ ହୋଇକରି ବଳି ମହାରାଜ ଯେତେବେଳେ ଯାଉଛନ୍ତି ସ୍ୱର୍ଗ ଉପରେ ଆକ୍ରମଣ କରିବା ପାଇଁ, ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସେହି ସମୟରେ ପ୍ରହ୍ଲାଦ ମହାରାଜ ତାଙ୍କୁ ଗୋଟେ ଫୁଲମାଳ ଦେଲେ, ଯେଉଁ ଫୁଲମାଳ ହେଉଛି ଅମ୍ଳାନ, ଫୁଲମାଳଟା ମଉଳିଯିବ ନାହିଁ ଫୁଲ ଗୁଡ଼ାକ। ଆମର ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଯେଉଁ ରହିଛି ଫୁଲମାଳ ସବୁ ରହିଛି, ଫୁଲ ରହିଛି, ଆଜି ଯେତେ ସୁନ୍ଦର ଫୁଲମାଳ ଫୁଲ ହେଲେ ମଧ୍ୟ କାଲି ସକାଳକୁ ସେଇଟା ମଉଳି ଯାଇଥିବ। କିନ୍ତୁ ଇଏ ଯେଉଁ ମାଳ ପ୍ରଦାନ କରିଥିଲେ ଅମ୍ଳାନ ଫୁଲ, ତେଣୁ ସେହିଭଳି ଭାବରେ ଚିତ୍ ଜଗତରେ ଯେଉଁ ମାଳା ଫୁଲ ସବୁ ରହିଛି ସେ ହେଉଛି ଅମ୍ଳାନ, ମ୍ଳାନ ହେବ ନାହିଁ, କିନ୍ତୁ ତଥାପି ସେ ପ୍ରତି ମାନେ କ'ଣ ତାକୁ ପରିବର୍ତ୍ତନ କରୁଥିଲେ, ନୂଆ ନୂଆ ସବୁ ଦେଉଥିଲେ, ନୂଆ ନୂଆ ବସ୍ତ୍ର, ନୂଆ ନୂଆ ବାସ, ନୂଆ ନୂଆ ବସ୍ତ୍ର, ନୂଆ ନୂଆ ମାଳ, ଫୁଲମାଳ ଇତ୍ୟାଦି ଏସବୁ ପ୍ରଦାନ କରୁଥିଲେ। ନୂଆ ନୂଆ ଫୁଲମାଳ ପ୍ରଦାନ କରୁଥିଲେ, ଏସବୁ ବର୍ଣ୍ଣନା କରାଯିବ। ସେହିଭଳି ଭାବରେ ଶ୍ରବ କହିଲେ ଫୁଲମାଳ, ଭଗବାନଙ୍କର ଯେଉଁ ଫୁଲମାଳ ପରିଧାନ କରନ୍ତି ଏ ପାଞ୍ଚଟି ରଙ୍ଗର, ତାକୁ ବୈଜନ୍ତୀ ମାଳ ବୋଲି କୁହାଯାଏ, ବୈଜନ୍ତୀ ପାଞ୍ଚଟି ରଙ୍ଗ, ତେଣୁ ଇଏ ମଧ୍ୟ ସେହି ପାଞ୍ଚଟି ରଙ୍ଗର ଫୁଲକୁ ପ୍ରଦାନ କରୁଥିବେ। ଶ୍ରବ ଫୁଲମାଳ, ଫୁଲମାଳ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଏକାଦଶ ଷଷ୍ଠ ଅଧ୍ୟାୟରେ, ଯେ ଉଦ୍ଧବ ଭଗବାନ କହୁଛନ୍ତି, ପ୍ରଭୁ ତ୍ୱୟା ଉପଭୋକ୍ତ ଶ୍ରଗନ୍ଧ ମା ବାସ ଅଳଙ୍କାର ଚର୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟାଞ୍ଜୟ ମହି। ଭଗବାନ ଏ ଯେଉଁ ସବୁ ପରିଧାନ ଉପଭୋଗ କରନ୍ତି, ତ୍ୱୟା ଉପଭୋକ୍ତ, ଭଗବାନଙ୍କୁ ଆମେ ସବୁଦିନ ସକାଳେ ନୂତନ ବସ୍ତ୍ର ପ୍ରଦାନ କରୁଛେ, ନୂତନ ବସ୍ତ୍ର ନହେଲେ ବି ସଫା ବସ୍ତ୍ର ପ୍ରଦାନ କରୁଛେ, ନୂତନ ମାଳ ପ୍ରଦାନ କରୁଛେ, ଫୁଲମାଳ ପ୍ରଦାନ କରୁଛେ, ବିଭିନ୍ନ ଅଳଙ୍କାର ସବୁ ପ୍ରଦାନ କରୁଛେ, ବହୁତ ସୁନ୍ଦର ଚନ୍ଦନ ଇତ୍ୟାଦି ପ୍ରଦାନ କରୁଛେ, ସୁଗନ୍ଧି ପ୍ରଦାନ କରୁଛେ, ଏସବୁ ଯେଉଁ ରହୁଛି ସେହିଭଳି ଭାବରେ ଉଷା ମଧ୍ୟ ଅନିରୁଦ୍ଧଙ୍କର ସେହିଭଳି ଭାବରେ ପୂଜା କରୁଥିଲେ। ଏ ଯେଉଁ ଗନ୍ଧ ବାସ ରହିଛି, କ'ଣ ସେଇଟା ଶ୍ରବ ରହିଛି, ଭଗବାନ ସେହିଭଳି ଭାବରେ ନୂତନ ନୂତନ ବସ୍ତ୍ର ସବୁ, ନୂତନ ନୂତନ ଫୁଲମାଳ ସବୁ ପରିଧାନ କରନ୍ତି, ଏବଂ ଏଇଟା ଯେତେବେଳେ ଭଗବାନ ବ୍ୟବହାର କରନ୍ତି ସେଇଟା ପ୍ରସାଦରେ ପରିଣତ ହୋଇଯାଏ, ସେଇଟା ପ୍ରସାଦରେ ପରିଣତ ହୋଇଯାଏ। ତାପରେ ଯେତେବେଳେ ସେଇଟା କାଢ଼ି ଦିଆଯାଏ ସେଇଟା ପ୍ରସାଦରେ ପରିଣତ ହୋଇଯାଏ। ଉଦ୍ଧବ କହୁଛନ୍ତି, ପ୍ରଭୁ ତ୍ୱୟା ଉପଭୋକ୍ତ ଶ୍ରଗନ୍ଧ, ଆପଣ ଯେଉଁ ବାସ ଯେଉଁ ଫୁଲମାଳ ବା ଯେଉଁ ବିଭିନ୍ନ ପ୍ରକାର ସୁଗନ୍ଧି ବ୍ୟବହାର କରନ୍ତି, ବାସ ଅଳଙ୍କାର ଚର୍ଚିତ ଯେଉଁ ବସ୍ତ୍ର ପରିଧାନ କରନ୍ତି, ଯେଉଁ ଅଳଙ୍କାର ପରିଧାନ କରନ୍ତି, ସିଏ ସବୁ ଯେତେବେଳେ ପ୍ରସାଦ ରୂପରେ ଅନ୍ୟମାନ ବିତରଣ କରନ୍ତି, ଆମେ ସେଇଟାକୁ ବ୍ୟବହାର କରିକିରି ଉଚ୍ଚିଷ୍ଟ ଭୋଜନ ଦାସା, ଆମେ ଆପଣମାନଙ୍କର ଦାସ, ଆପଣଙ୍କର ଦାସ, ଆମମାନେ ଆପଣଙ୍କର ଦାସ, ଆମେ ସେଇ ଉଚ୍ଚିଷ୍ଟକୁ ଭୋଜନ କରୁଛେ। ଭଗବାନଙ୍କର ଉଚ୍ଚିଷ୍ଟ ହେଉଛି ପ୍ରସାଦ, ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ। ଭଗବାନଙ୍କର ଭଗବାନ ସେମାନେ କହନ୍ତି, ଭଗବାନ କ'ଣ ଖାଉଛନ୍ତି, ଭଗବାନ ଯଦି ଖାଉଥାନ୍ତେ ତାଙ୍କୁ କେହି ଦିଅନ୍ତି ନାହିଁ, କେତେଜଣ ଏଇଭଳି ଭାବରେ କହନ୍ତି, କିନ୍ତୁ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି ସବୁକିଛି। ଆମେ ତାକୁ ଯେଉଁ ପ୍ରଦାନ କଲେ ଆଜି ସକାଳଠୁ ଏପର୍ଯ୍ୟନ୍ତ ଯେତିକି ଭଗବାନ ପାଖରେ ଲାଗିଲା, ଏ ଭଗବାନ ସେଇଟାକୁ ସବୁ ଗ୍ରହଣ କଲେ, ଏବଂ ଯେତେବେଳେ ତାକୁ ଆମେ କାଢ଼ିଦେବା ଫୁଲମାଳ ଇତ୍ୟାଦି ବର୍ତ୍ତମାନ ପ୍ରଭୁ ଦେଲେ, ଫୁଲମାଳ ଦେଲେ, ଇଏ ଭଗବାନଙ୍କର ଉପଭୁକ୍ତ, ଆମେ ତାଙ୍କର ଦାସ, ଆମେ ଏଇଟାକୁ ପରିଧାନ କରୁଛୁ। ଉଚ୍ଚିଷ୍ଟ ଭୋଜନ ଦାସ ହାତ ମାୟାଂ ଜୟ ମହି, ଏଇ ଯେଉଁ ଫୁଲମାଳ ଯଦି ଆମେ ଗ୍ରହଣ କଲେ ଏଇଟାର କ'ଣ ମହାତ୍ମ୍ୟ ରହିଛି, କ'ଣ କରିବା, କ'ଣ ତା'ର କ'ଣ ପାଇଁ ଗ୍ରହଣ କରିବା, ନା ତମ ମାୟାଂ ଜୟ ମହି, ଭଗବାନଙ୍କର ମାୟାକୁ ଆମେ ଜୟ କରିଯିବା, କେତେ କେତେ ସୁନ୍ଦର ବ୍ୟବସ୍ଥା ଭଗବାନ କରିଛନ୍ତି। ଭଗବାନଙ୍କୁ ଆମେ ଯେଉଁ ପୂଜା କରୁଛେ ତାହାର ଫଳ ଆମେ ଯଦି ନ ଚାହିଁଲେ ମଧ୍ୟ ଆମେ ପୂଜା କରୁଛେ, ଆମକୁ ଏଇଟା ଫଳ ଦିଅନ୍ତୁ ବୋଲି ନ ଚାହିଁଲେ ମଧ୍ୟ ଆମେ ସେ ପ୍ରାପ୍ତ ହେବା। ଏଇ ଯେଉଁ ତାଙ୍କର ଫୁଲମାଳକୁ ଆମେ ଯେଉଁ ଗ୍ରହଣ କରୁଛେ ଏଇଭଳି ଭାବରେ ତାଙ୍କର ପ୍ରସାଦ ଆମେ ବର୍ତ୍ତମାନ ଭୋଗ ଲଗାଇବା ତାଙ୍କୁ, ଭୋଗ ଲଗାଇଲା ପରେ ସେଇଟା ପ୍ରସାଦରେ ପରିଣତ ହୋଇଯିବ। ତେଣୁ ଏଇ ଯେଉଁ ପ୍ରସାଦ ଯେତେବେଳେ ଆମେ ବ୍ୟବହାର କରିବା ସେଇଟା କ'ଣ ହେବ ନା ଭଗବାନଙ୍କର ମାୟାକୁ ଆମେ ପାର ହୋଇଯିବା। ତେବେ ମାୟାଂ ଜୟମ ହିଁ, ଆମେ ଜୟ କରିଯିବା ଭଗବାନ ମାୟାକୁ, ଭଗବାନଙ୍କ ମାୟାକୁ ପାର ହେବା ଏତେ ସହଜ ନୁହଁ, କିନ୍ତୁ କେବଳ ଭଗବାନଙ୍କର ଉଚ୍ଚିଷ୍ଟ ସବୁ ରହିଛି ପ୍ରସାଦକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ମାୟାକୁ ଜୟ କରିଯିବା। ଉଦ୍ଧବ କହୁଛନ୍ତି ଏକାଦଶ ଷଷ୍ଠ ଅଧ୍ୟାୟରେ ଏଇଟା କଥା କହୁଛନ୍ତି। ତେଣୁ ଏସବୁ ଭଗବାନ ପ୍ରସାଦ, ଏହିଭଳି ଭାବରେ ଯଦି ଏଇଟା ନ ହୋଇଥାନ୍ତା ତାହେଲେ କ'ଣ ହୋଇଥାନ୍ତା, ଚିନ୍ତା କରିବା, ଏ ଭଗବାନଙ୍କର ଭକ୍ତମାନଙ୍କ ପ୍ରତି ପ୍ରେମ ଖାଲି ଭକ୍ତମାନଙ୍କ ପାଇଁ ନୁହଁ, ସମସ୍ତ ଜୀବମାନଙ୍କ ପାଇଁ, ସମସ୍ତ ଜୀବମାନଙ୍କ ପାଇଁ ଭଗବାନ କେତେ କରୁଣା କରି ସବୁ ବ୍ୟବସ୍ଥା କରିଛନ୍ତି, ଏପରି ପ୍ରକାର ସବୁ ବ୍ୟବସ୍ଥା କରିଛନ୍ତି। ଭଗବାନ ହେଉଛନ୍ତି ଉପଭୋଗକାରୀ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମର କର୍ତ୍ତବ୍ୟ ହେଉଛି ତାଙ୍କୁ ଉପଭୋଗ ପ୍ରଦାନ କରିବା। ଏବଂ ଭଗବାନ ଉପଭୋଗ ପ୍ରାପ୍ତ ହୋଇକରି ଖାଲି ସେ ନିଜେ ସେଥିରେ ସନ୍ତୁଷ୍ଟ ହୋଇକି ରହିଲେ ତାହା ନୁହଁ, ଏଇ ଯେଉଁ ପ୍ରସାଦକୁ ସେ ବିତରଣ କରୁଛନ୍ତି, ଏହି ପ୍ରସାଦ ମାଧ୍ୟମରେ ଅନ୍ୟମାନଙ୍କୁ ମଧ୍ୟ କୃପା ବିତରଣ କରୁଛନ୍ତି, ସେମାନେ ମାୟାକୁ ଜୟ କରିଯିବେ, ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଆମର ଭକ୍ତିବୃନ୍ଦ ଠାକୁର କହିଲେ ବୈଷ୍ଣବମାନଙ୍କ ପାଖରେ ଏଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଏ ମନ୍ତ୍ର, ମହାପ୍ରସାଦ ଗୋବିନ୍ଦେ, ମହାପ୍ରସାଦ ଗୋବିନ୍ଦ କହିଲେ ଆମର କୁହାଯାଏ ଇସ୍କନରେ ଦୁଇଟି ମନ୍ତ୍ର ପ୍ରସିଦ୍ଧ, ଗୋଟେ ହେଉଛି ଓଂ ନମ ଭଗବତେ ବାସୁଦେବାୟ, ଆଉ ଗୋଟେ ହେଉଛି ମହାପ୍ରସାଦ ଗୋବିନ୍ଦେ। ତେଣୁ ଓଂ ନମ ଭଗବତେ ବାସୁଦେବାୟ କହିଲେ ସମସ୍ତେ ଶୋଇପଡ଼ିବେ, କିନ୍ତୁ ଯଦି ମହାପ୍ରସାଦ ଗୋବିନ୍ଦ କୁହାଯିବ ତାହେଲେ ସମସ୍ତେ ଜାଗ୍ରତ ହୋଇଯିବେ, ସମସ୍ତେ ଜାଗ୍ରତ ହୋଇଯିବେ। ବର୍ତ୍ତମାନ ପ୍ରସାଦ ପାଇବାର ବେଳ ହୋଇଗଲା, ଘଣ୍ଟା ବାଜିଗଲା, ଚାଲ ଦୌଡ଼ ଦୌଡ଼, ଆଉ ଶୋଇବା ଦରକାର ନାହିଁ, ଏତେ ସମୟ ଶୋଇଲେ। ଏଇ ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଜଣେ ଗୁରୁଦେବ ତାଙ୍କ ଶିଷ୍ୟଙ୍କୁ କହିଲେ ବତ୍ସ ତୁମେ ଟିକେ ବର୍ତ୍ତମାନ ଟିକେ ଭଗବାନଙ୍କର ଇଏ ହେଲା ମଙ୍ଗଳ ଆଳତୀ ହେବ, ତୁମେ ଟିକେ ଯାଇ ପୂଜା କର। ଗୁରୁଦେବ ମୁଁ ଜପ କରୁଛି, ମୁଁ ଜପ ସରିପାରୁନାହିଁ, ଆଉ ମୁଁ ବର୍ତ୍ତମାନ ଜପ କରିପାରିବି ନାହିଁ। ତେଣୁ ଗୁରୁଦେବ ନିଜେ ଆସିକରି ମଙ୍ଗଳ ଆଳତୀ କଲେ, ସବୁ କଲେ, ପୂଜାପୂଜି ସବୁ କଲେ। ଏଇଭଳି ଭାବରେ ହେଇକିରି ଭୋଗ ଲାଗିବ ଭଗବାନ, ତା ଗୁରୁଦେବ କହିଲେ ବତ୍ସ ତୁମେ ବର୍ତ୍ତମାନ ଟିକେ ଭୋଗ ଲଗେଇ ଦିଅ, ଭଗବାନ ପାଇଁ ରନ୍ଧନ କର, ଭଗବାନ ଭୋଗ ଲାଗିବ। ଗୁରୁଦେବ ମୋର ସରିନାହିଁ, ଜପ ସରିନାହିଁ, ସବୁ ସରିନାହିଁ। ତେଣୁ ଗୁରୁଦେବ ନିଜେ ଆସିକିରି ପୁଣି ସବୁ ରୋଷେଇବାସ କଲେ, ରୋଷେଇବାସ କରି ଭୋଗ ଲଗେଇଲେ, ସବୁ କରିସାରିଲା ପରେ ତାପରେ ବର୍ତ୍ତମାନ କହିଲେ ବତ୍ସ ପ୍ରସାଦ ପାଇବ ତ ନା ନାହିଁ। ନା ଗୁରୁଦେବ ଆପଣଙ୍କର ଏତେ ଆଦେଶ ମୁଁ ଅବମାନନା କରିଛି, ଆଉ ଏଇଟାକୁ ଅବମାନନା କରିପାରିବି ନାହିଁ, ଏଇଟା ମୁଁ ପ୍ରାପ୍ତ ହେବି, ଏଇଭଳି ଭାବରେ କଥା। ତେଣୁ ମହାପ୍ରସାଦ ଗୋବିନ୍ଦେ ଆମ ଇସ୍କନରେ ଶବ୍ଦ ବାଜିଲା ମାନେ ସମସ୍ତେ ଜାଗ୍ରତ ହୋଇଯିବେ, ଯେ ଶୋଇଥିବେ ସବୁ ଜାଗ୍ରତ ହୋଇଯିବେ। କିନ୍ତୁ ଓଂ ନମ ଭଗବତେ ବାସୁଦେବ କହିଲେ ସବୁ ଶୋଇପଡ଼ିବେ, ଜାଗ୍ରତ ଅବସ୍ଥାରେ ଶୋଇପଡ଼ିବେ, ଏଇଭଳି ଭାବରେ କଥା ରହିଛି। ତେଣୁ ଯାହା ବି ହଉ, ତେଣୁ ଇଏ ଭଗବାନଙ୍କୁ ଯେଉଁଟା ଭୋଗ ଲାଗୁଛି ସେଇଟାକୁ ଯେତେ ଆମେ ଗ୍ରହଣ କରୁଛେ, ଏଇଟା ଯେ ଆମର ଶରୀର ମେଣ୍ଟେନ୍ ହେଉଛି ତାହା ନୁହଁ, ଆମେ ମାୟାକୁ ଜୟ କରିଯିବା, ଆମେ ସେଇଭଳି ଭାବରେ ଶକ୍ତିପ୍ରାପ୍ତ ହେବା। ମାୟାକୁ ଜୟ କରିବା ପାଇଁ ଯେଉଁ ଦରକାର ବଳ, ନାୟମ ଆତ୍ମା ବଳହୀନ ଲଭ୍ୟ, ଉପନିଷଦରେ ଗୋଟେ ମନ୍ତ୍ର ରହିଛି, ଭଗବାନଙ୍କୁ ଜାଣିବା ପାଇଁ ଯେଉଁମାନେ ବଳ ନାହିଁ ସେମାନେ ଜାଣିପାରିବେ ନାହିଁ। ତେଣୁ ବଳ ଆମେ କେମିତି ପ୍ରାପ୍ତ ହେବା, ନା ଏଇ ଭଗବାନ ପ୍ରସାଦ କ'ଣ ପ୍ରସାଦ ଇଏ କରିବା ମାଧ୍ୟମରେ, ପ୍ରସାଦକୁ ବ୍ୟବହାର କରିବା ମାଧ୍ୟମରେ ବା ପ୍ରସାଦକୁ ଆସ୍ୱାଦନ କରିବା ମାଧ୍ୟମରେ, ପ୍ରସାଦ ଆମେ ଯେତେବେଳେ ବ୍ୟବହାର କରିବା ବା ଉପଭୋଗ କରିବା ସେହି ସମୟରେ ଆମେ ଏଇ ଶକ୍ତି ପ୍ରାପ୍ତ ହେବା, ଯେଉଁ ଶକ୍ତି ମାଧ୍ୟମରେ ଆମେ ମାୟାକୁ ପାର ହୋଇଯିବା। ଭଗବତ ଗୀତାରେ ଭଗବାନ କହିଲେ ନା ମୟ ମାୟା ଦୂରତୟା, ମୋର ମାୟାକୁ କେହି ପାର ହୋଇପାରିବେ ନାହିଁ, ଯେତେ ବଡ଼ ଭୌତିକ ଶକ୍ତି ବ୍ୟକ୍ତି ବ୍ୟକ୍ତି ଥାଆନ୍ତୁ ନା କାହିଁକି, କିନ୍ତୁ ଭଗବାନଙ୍କ ମାୟାକୁ ପାର ହୋଇପାରିବେ ନାହିଁ, ଏଭଳି ମାୟା ଭଗବାନ କରିଛନ୍ତି। ତେଣୁ ଏଇ ଯେଉଁ ଭଗବାନ ସେଥିପାଇଁ କୃପା କରିଛନ୍ତି, ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଏ ଯେଉଁ ଆମେ ସବୁ ଭଗବାନ ସବୁ ସବୁଦିନ ସକାଳୁ ଆମେ ସବୁ ଭଗବାନଙ୍କ ସେବାରେ ଲାଗୁଛେ, ଏଇଭଳି ଭାବରେ ଭଗବାନ ବ୍ୟବହାର କରିସାରିଲା ପରେ, ଭଗବାନ ଉପଭୋଗ କରିସାରିଲା ପରେ ଆମେ ଯେତେବେଳେ ତାକୁ ବ୍ୟବହାର କରୁଛେ, ଏ ପ୍ରସାଦରେ ପରିଣତ ହୋଇଯାଉଛି, ଏବଂ ଏ ପ୍ରସାଦ ପ୍ରାପ୍ତି ମାଧ୍ୟମରେ ଆମେ ଭଗବାନ ମାୟାକୁ ପାର ହୋଇଯିବା, ମାୟା ପାର ହୋଇଯିବା। ତେଣୁ ଏଇଭଳି ଭାବରେ ପ୍ରସାଦର ମହାତ୍ମ୍ୟ ସବୁ ରହିଛି। ଏଠି କୁହାଯାଉଛି ସେହିଭଳି ଭାବରେ ଉଷା ମଧ୍ୟ ଅନିରୁଦ୍ଧଙ୍କର ସେବା କରୁଥିଲେ, ଆମେ ଯଦି ଭଗବାନଙ୍କ ସେବା କରୁଛେ ସେହିଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି, ଏ ଭଗବାନଙ୍କ ଲୀଳା, ଭଗବାନ ସେଠି ନିଜେ ଉପସ୍ଥିତ ଅଛନ୍ତି। ଆମେ ଚିନ୍ତା କରି ଯଦି ଭଗବାନ ବର୍ତ୍ତମାନ ନିଜେ ଉପସ୍ଥିତ ଥାଆନ୍ତେ, ରାମଜୀ ଉପସ୍ଥିତ ଥାଆନ୍ତେ ଏବଂ ଆମ ସେବାରେ ଆମେ ତାଙ୍କ ସେବାରେ ରତ ରହିଥାନ୍ତେ, ତାହେଲେ କିଭଳି ଭଗବାନ ସେଇଟାକୁ ଗ୍ରହଣ କରୁଥାନ୍ତେ, ସେହିଭଳି ଭାବରେ ଭଗବାନ ଆଉ ତାଙ୍କର ବିଗ୍ରହ ଭିତରେ କିଛି ତଫାତ୍ ନାହିଁ। ନାମ ବିଗ୍ରହ ସ୍ୱରୂପ ତିନ ଏକ ରୂପ, ତିନ ଭେଦ ନାହିଁ, ତିନ ଚିଦାନନ୍ଦ ରୂପ। ମାୟାବାଦୀମାନେ ଏଇଟା ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଏ ବର୍ତ୍ତମାନ ଗୋଟେ ରହିଛି ସମ୍ପ୍ରଦାୟ ରହିଛନ୍ତି, ସେମାନେ କହନ୍ତି ଆମେ ବେଦକୁ ବିଶ୍ୱାସ କରୁଛୁ। କିନ୍ତୁ ଏଇ ଯେଉଁ ପୂଜା ହେଉଛି, ଠାକୁର ପୂଜା ସବୁ ହେଉଛି, ଏଇଟା ହେଉଛି ପିତୁଳା ପୂଜା, ଏଇଟା ଏ ଠାକୁର ଏଠି ନାହାନ୍ତି। ଏଇଭଳି ଭାବରେ ପୁରାଣରେ ମଧ୍ୟ ବର୍ଣ୍ଣନା, ସ୍କନ୍ଦ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଅର୍ଚ୍ଚେ ବିଷ୍ଣୁ ଶିଳାଧୀର, ଭଗବାନଙ୍କୁ ଯେଉଁ ଅର୍ଚ୍ଚା ବିଗ୍ରହ ରୂପରେ ରହିଛନ୍ତି, ଭଗବାନ ନିଜେ ଉପସ୍ଥିତ ରହିଛନ୍ତି। କିଏ ସେ ଭକ୍ତ ତାଙ୍କର, ମହାପ୍ରଭୁଙ୍କର ଭକ୍ତ ଥିଲେ, ତାଙ୍କ ନାଁ ଥରେ ଭଗବାନ ତାଙ୍କର ନିତ୍ୟାନନ୍ଦ ପ୍ରଭୁ ଓ ଚୈତନ୍ୟ ମହାପ୍ରଭୁ ଯାଇଥିଲେ, ତାଙ୍କର ଆଶ୍ରମକୁ ଯାଇଥିଲେ, ସେଠି ଯାଇକି ସେ ତାଙ୍କୁ ଖାଦ୍ୟ ସବୁ ପ୍ରଦାନ କଲେ, ସବୁ ହେଲା। କିନ୍ତୁ ସେ ଯେତେବେଳେ ଫେରି ଆସିବା ପାଇଁ ଚାହିଁଲେ, ସେମାନେ କହିଲେ ଇଏ ଛାଡ଼ିଲେ ନାହିଁ ନା ଗୌରଦାସ ପଣ୍ଡିତ ତାଙ୍କର ବିଗ୍ରହ ମହାପ୍ରଭୁ ତାଙ୍କୁ ଦେଲେ, ଏ ବିଗ୍ରହ ତୁମେ ରଖ, ଆମେ ଯାଉଛୁ। ନା ବିଗ୍ରହ ନା, ତୁମେ ଯଦି ଆମକୁ ରଖିବ ତାହେଲେ ବିଗ୍ରହ ଚାଲିଯିବେ, ନା ବିଗ୍ରହ ଯାଆନ୍ତୁ ଆପଣ ରହନ୍ତୁ। ତେଣୁ ବିଗ୍ରହ ଚାଲିବା ପାଇଁ ଆରମ୍ଭ କଲେ। ଏଇଭଳି ଭାବରେ ଘଟଣା ହେଇଥିଲା। ଭଗବାନ ଆଉ ତାଙ୍କ ବିଗ୍ରହ ଭିତରେ କିଛି ତଫାତ୍ ନାହିଁ। ମାୟାବାଦୀମାନେ ଏ ଭଗବାନଙ୍କ ତତ୍ତ୍ୱକୁ ବୁଝିପାରନ୍ତି ନାହିଁ ଠିକ୍ ଭାବରେ। ତେଣୁ ଆମେ ଯେଉଁ ବିଗ୍ରହ ପୂଜା କରୁଛେ, ଏଠି ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି। ସେହିଭଳି ଭାବରେ ଉଷା ଭଗବାନ ପୂଜା କରୁଛନ୍ତି, ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି ସେଠି, ବିଗ୍ରହ ରୂପରେ ନୁହଁ, ସ୍ୱୟଂ ରୂପରେ ଅବସ୍ଥା ଅଛନ୍ତି, ତେଣୁ ତାଙ୍କୁ ପୂଜା କରୁଛନ୍ତି। ତେଣୁ ପରାର୍ଦ୍ଧବାସ୍ୟ ସଗନ୍ଧ, ବହୁତ ସୁନ୍ଦର ସୁନ୍ଦର ସୁଗନ୍ଧି ସବୁ ରହିଛି, ଚନ୍ଦନ ଇତ୍ୟାଦି ସବୁ ପ୍ରଦାନ କରୁଛନ୍ତି। ଏବଂ ଧୂପ ଦୀପ ଆସନାଦି ବି ଆମେ ଯେଉଁ ରହିଛି ଷୋଡ଼ଶ ଉପଚାର, ଯେଉଁ ଅର୍ଚ୍ଚନା କରାଯାଉଛି ବା ପୂଜା କରାଯାଉଛି, ରହିଛି ଷୋଡ଼ଶ ଉପଚାର ରହିଛି, ପଞ୍ଚୋପଚାର ଷୋଡ଼ଶ ଉପଚାର ବିଭିନ୍ନ ପ୍ରକାର ପୂଜାର ବିଧି ରହିଛି। ନାରଦ ମୁନି ଏବଂ ଅନ୍ୟାନ୍ୟ ଭକ୍ତମାନେ ତାଙ୍କୁ ସବୁ ବର୍ଣ୍ଣନା, ନାରଦ ପଞ୍ଚରାତ୍ର ଇତ୍ୟାଦିରେ ଏସବୁ ବର୍ଣ୍ଣନା କରାଯାଇଛି, କେମିତି ଭଗବାନଙ୍କୁ ଅର୍ଚ୍ଚନା କରାଯିବ, ପୂଜା କରାଯିବ, ତାର ବିଧି ସବୁ ରହିଛି। ପ୍ରଥମେ କ'ଣ ହେବ, ପ୍ରଥମେ ତାଙ୍କୁ ବାସ ପ୍ରଦାନ କରାଯାଉଛି, ତାପରେ ତାଙ୍କର ଶରୀର ଶ୍ରଗ୍ ଦିଆଯାଉଛି ବା ଫୁଲମାଳ ଦିଆଯାଉଛି, ତାପରେ ଗନ୍ଧ ଦିଆଯାଉଛି। ଇଏ ହେଉଛି କ୍ରମ, ପ୍ରଥମେ ଫୁଲମାଳ, ତାପରେ ଚନ୍ଦନ ଦିଆଯିବ। ଭାଗବତ ଏକାସ୍କନ୍ଧରେ ମଧ୍ୟ ସେଇଟା ଉଦ୍ଧବ କହିଥିଲେ, ତୟା ଉପଭୁକ୍ତ ଶ୍ରଗ୍ ଗନ୍ଧ, ଗନ୍ଧ ଶ୍ରଗ୍ ବୋଲି କୁହାଯାଉନାହିଁ, ପ୍ରଥମେ ଶ୍ରଗ୍ କହିଲେ ପ୍ରଥମେ ମାଳ ଦିଆଯିବ, ତାପରେ ଗନ୍ଧ ଦିଆଯିବ, ଚନ୍ଦନ ଦିଆଯିବ। ଏଠି ମଧ୍ୟ ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ କହୁଛନ୍ତି, ଉଷା ମଧ୍ୟ ଭଗବାନ ସେଇଭଳି ପୂଜା କରୁଛନ୍ତି, ପ୍ରଥମେ ବସ୍ତ୍ର ଦେଉଛନ୍ତି, ତାପରେ ଶ୍ରଗ୍ ଦେଉଛନ୍ତି, ଫୁଲମାଳ ଦେଉଛନ୍ତି, ତାପରେ ଚନ୍ଦନ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଆମେ ଦେଖୁଛେ ଭଗବାନ ଯେ ପୂଜା ହେଉଛି, ସେଇଭଳି ଭାବରେ ଆମେ ଦେଖିବା ବିଭିନ୍ନ ସ୍ଥାନରେ ଭଗବାନ ପୂଜା ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଶ୍ରଗ୍ ପରେ ଗନ୍ଧ ଦିଆଯାଉଛି, ତାପରେ ତାଙ୍କୁ ଧୂପ ପ୍ରଦାନ କରାଯାଉଛି। ଧୂପ ଆମେ ପ୍ରଥମେ ଧୂପ ଲଗାଉଛେ, ଏଇ ହେଉଛି ବିଧି ରହିଛି, ଏ ମନ ଇଚ୍ଛା ଘଟଣା କରାଯାଉ ନାହିଁ ବା ଏ ସବୁ କିଛି ଡିଫେକ୍ଟିଭ୍ ଜିନିଷ ହାତରେ ଅଛି ତା ନୁହଁ, ଏଇଟା ବିଧି ଅନୁସାରେ କରାଯାଉଛି। ପ୍ରଥମେ ଆମେ ଧୂପ ଦେଉଛେ, ତାପରେ ଦୀପ ପ୍ରଦାନ କରାଯାଉଛି, ଏ ଦୀପ ଆଲୋକ ପ୍ରଦାନ କରାଯାଏ ଭଗବାନଙ୍କୁ। କାହିଁକି ଏସବୁ ବ୍ୟବସ୍ଥା କରାଯାଉଛି? ଏବଂ ଆସନ ଆଦି ବି ସୁନ୍ଦର ତାଙ୍କ ଆସନ ପ୍ରଦାନ କରିଛନ୍ତି। ଆଦି ବି ଆଦି ଶବ୍ଦର ଅର୍ଥରେ ବିଭିନ୍ନ ଆଚାର୍ଯ୍ୟମାନେ କହୁଛନ୍ତି, କ'ଣ ନା ଆଦି ବି କହିଲେ କ'ଣ ଶଯ୍ୟା ଆଦି ଶଯ୍ୟା ମଧ୍ୟ ପ୍ରଦାନ କରୁଛନ୍ତି। ଏଇଭଳି ଭାବରେ ପୂଜା ଚାଲିଛି, ଭଗବାନ ନିଜେ ଥିଲାବେଳେ ଯେଉଁଭଳି ଭାବରେ ତାଙ୍କର ସେବା କରାଯାଉଥିଲା, ଭଗବାନ ବିଗ୍ରହରେ ମଧ୍ୟ ତାଙ୍କୁ ସେଇଭଳି ଭାବେ ପୂଜା କରାଯାଉଛି। ତେଣୁ ଧୂପ ଦୀପ ଆସନ ଆଦି ବି ଶବ୍ଦରେ ଶଯ୍ୟା ଆଦି ବି ବହୁତ କିଛି ରହିଛି ସେବା, ଆମେ ଷୋଡ଼ଶ ଉପଚାର ରହିଛି ଭଗବାନଙ୍କର। ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ସକାଳଠୁ ରାତି ପର୍ଯ୍ୟନ୍ତ ତାଙ୍କୁ ବିଭିନ୍ନ ପ୍ରକାର ସେବାରେ ସମସ୍ତେ ନିଯୁକ୍ତ ରହିଛନ୍ତି, ବିଭିନ୍ନ ପ୍ରକାର ସେବା ଭଗବାନ ଏଇଟାକୁ ଉପଭୋଗ କରୁଛନ୍ତି। ଅନନ୍ତ ସିଏ, ତାଙ୍କର ସେଇଭଳି ଭାବରେ ଉପଭୋଗ କରିବାର କ୍ଷମତା ମଧ୍ୟ ଅନନ୍ତ ରହିଛି। ତେଣୁ ଆଜି ଉଷା ଏବଂ ତାଙ୍କର ସଖୀମାନଙ୍କ ସହିତ ଭଗବାନଙ୍କର ଅନିରୁଦ୍ଧଙ୍କର ଏଇଭଳି ଭାବରେ ପୂଜା କରୁଛନ୍ତି, ତାଙ୍କୁ ସତ୍କାର କରୁଛନ୍ତି ଏଇଭଳି ଭାବରେ ଆଦିଭି। ତାପରେ ପାନ ଭୋଜନ ଭକ୍ଷିଶ୍ଚ ବାକି ଶୁଶ୍ରୂଷଣ ଅର୍ଚିତ। ପାନ କହିଲେ ପେୟ, ପାନ ପ୍ରଦାନ କରୁଛନ୍ତି ବିଭିନ୍ନ ପ୍ରକାର, ମାନେ ଇଏ ଆଚାର୍ଯ୍ୟମାନେ କହିଛନ୍ତି ପାନରେ ବହୁତ ପ୍ରକାର ରହିଛି, କ'ଣ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ମଧ୍ୟ ପ୍ରଦାନ କରୁଛନ୍ତି ତାଙ୍କୁ, ଏସବୁ ରହିଛି ବିଭିନ୍ନ ପ୍ରକାର ପାନୀୟ ସବୁ ପ୍ରଦାନ କରୁଛନ୍ତି। କେତେ ପ୍ରକାର ପାନୀୟ ରହିଛି, ପାନୀୟ ଖାଲି ଯେ ଜଳ ପାନୀୟ ରହିଛି ଆଉ କିଛି ନାହିଁ ପାନୀୟ, ନା ଅନେକ ପ୍ରକାର ପାନୀୟ ରହିଛି, ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି ବହୁତ ପ୍ରକାର ପାନୀୟ ରହିଛି। ତେଣୁ ତାଙ୍କର କୌଣସି ଅଭାବ ନାହିଁ ସେଠି, ଉଷାଙ୍କ ପାଖରେ କୌଣସି ଅଭାବ ନାହିଁ, ତ ସବୁଠାରୁ ବେଷ୍ଟ ଜିନିଷ ପ୍ରଦାନ କରୁଛନ୍ତି ପାନୀୟ ଭୋଜନ। ଭୋଜନ କଥା ଆସିଲା, ପାନ ତାପରେ ଭୋଜନ ପ୍ରଦାନ କରାଯାଉଛି। ଭୋଜନ କହିଲେ ଚତୁର୍ବିଧ ଶ୍ରୀ ଭଗବତ ପ୍ରସାଦ, ଚାରି ପ୍ରକାର ଚର୍ବ୍ୟ ଚୋଷ୍ୟ ରେହ୍ୟ ପେୟ, ଚାରି ପ୍ରକାର ରହିଛି ଭୋଜନ, ଭଗବାନ ଭୋଜନ ପ୍ରଦାନ କରାଯାଉଛି। ତେଣୁ ଆମର ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି କେମିତି ଭଗବାନଙ୍କୁ ଭୋଗ ଲାଗିବ। ଭୋଗ ଯେତେବେଳେ ଲାଗିବ, ଯେଉଁ ରହିଛି ଭଗବାନଙ୍କୁ ଯେଉଁ ଭୋଗ ଲାଗିବ ତାକୁ ସେଇଭଳି ଭାବରେ ଜଣେ ଦିଆଯିବ, ତାଙ୍କୁ ଖାଦ୍ୟ ସେତିକି ପରିମାଣ ଦିଆଯିବ। ଜଣେ ଯୁବକ ବ୍ୟକ୍ତି ଯେତିକି ଖାଦ୍ୟ ଖାଇବେ ସେତିକି ଖାଦ୍ୟ ତାଙ୍କୁ ଦିଆଯିବ, ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ ସିଏ ତାଙ୍କର କୌଣସି ଅଭାବ ନାହିଁ, ଏତେ ନାହିଁ, ପରିବାପତ୍ର ନାହିଁ ବା ଅନ୍ୟାନ୍ୟ ଜିନିଷ ନାହିଁ, ଆଉ ଭୋଗ ଏତେ ଲଗାଇ ପାରିବା ନାହିଁ, ନା ଭଗବାନ ସିଏ ସବୁକିଛିର, ସିଏ ହେଉଛନ୍ତି କ'ଣ ମାଲିକ, ସିଏ ତାଙ୍କର ସବୁ ଧନ ରହିଛି ତାଙ୍କ ପାଖରେ। ତେଣୁ ଭକ୍ତିବିନୋଦ ଠାକୁର ଆମର ମଧ୍ୟାହ୍ନ ସମୟରେ ଏଇଟାକୁ ଗାହନ କରନ୍ତି, ଏଇଟା ଭୋଗ ଭଗବାନ ପାଖରେ ଏଇଭଳି ଭାବେ ଲାଗିବ, ଭୋଗ ଖାଦ୍ୟ ଭୋଜନ ଖାଦ୍ୟ ଏଇଭଳି ଭାବେ ଲାଗିବ। ଭଜ ଭକତବତ୍ସଳ ଶ୍ରୀ ଗୌର ହରି, ଗୌର ହରି ସୋହି ଗୋଷ୍ଠ ବିହାରି, ନନ୍ଦ ଯଶୋମତି ଚିତହାରି, ଭଜ ଭକତବତ୍ସଳ ଶ୍ରୀ ଗୌର ହରି। ଖାଇବା ସମୟ ହେଇଗଲା, ମଧ୍ୟାହ୍ନ ସମୟରେ ଭଗବାନ ଭୋଗ ଲାଗୁଛି, ତେଣୁ ତା ପୂର୍ବରୁ ଆମେ ସକାଳ ମଙ୍ଗଳ ଆଳତିରୁ ଭୋଗ ଲାଗୁଛି ଭଗବାନଙ୍କୁ, କିନ୍ତୁ ମଧ୍ୟାହ୍ନ ଆଳତି ସମୟରେ ଏତେ ପ୍ରକାର ସବୁ ଆଇଟମ୍ ଦିଆଯାଏ। କେତେ ପ୍ରକାର ଆଇଟମ୍ ଭକ୍ତିବିନୋଦ ଠାକୁର କହିଛନ୍ତି, ଏ ଭଗବାନଙ୍କର ଖାଦ୍ୟ ଗ୍ରହଣର ଇଏ ଖାଦ୍ୟ ଗ୍ରହଣ ଏଇଭଳି ଭାବରେ କରନ୍ତି, କ'ଣ କ'ଣ ଖାଆନ୍ତି ସେମାନେ ଭଗବାନ, ସୁକୁତା ସାକାଦି ଭାଜି ନଳିତା କୁଷ୍ପାଣ୍ଡ ଡାଲି ଡାଲନା ଦୁଗ୍ଧି ତମ୍ବି ଦ୍ୱଧି ମଚା ଖଣ୍ଡ, ମୁଦଗ ବଡ଼ା ମାଂସ ବଡ଼ା ରୁଟିକା ଘୃତାନ, ଶଙ୍କୁଲି ପିଷ୍ଟକ କ୍ଷୀରି ପୁଲି ପାୟସାନ, କର୍ପୁର ଅମୃତ କେଲି ରମା କ୍ଷୀର ସାର, ଅମୃତ ରସାଲ ଅମ୍ଳ ଦ୍ୱାଦଶ ପ୍ରକାର, ଲୁଚି ଚିନି ସର ପୁରୀ ଲାଡ଼ୁ ରସାବଳୀ, ଭୋଜନ କରେ ନା କୃଷ୍ଣ ହଏ କୁତୁହଳୀ, ଭଜ ଭକତବତ୍ସଳ ଶ୍ରୀ ଗୌର ହରି। ତେଣୁ ଏଇଭଳି ଭାବରେ ଭୋଗ 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 ଲାଗେ, କିଭଳି ଭାବରେ ସବୁ ରହିଛି, ସୁକୁତା ସୁକୁତା ଶାକ ଭାଜି ନାଳି ନଳିତା କୁଷ୍ମାଣ୍ଡ, କୁଷ୍ମାଣ୍ଡ ହେଉଛି କ'ଣ କଖାରୁ ନା, କୁଷ୍ମାଣ୍ଡ ଡାଲି ଡାଲନା ଦୁଗ୍ଧ ତୁମ୍ବି, ଦୁଗ୍ଧ ତୁମ୍ବି କହୁଛି ଇଏ ଲାଉ, ଲାଉ କହୁଛି ଘରେ ଦୁଗ୍ଧ ତୁମ୍ବି, ଦଧି ମଚାଖଣ୍ଡ, ମଚାଖଣ୍ଡ ଆମର ସବୁ ମଞ୍ଜା ସବୁ ଲାଗେ, ଏ ଦଧି ମଚାଖଣ୍ଡ ଏସବୁ, ମୁଦଗ ଭଡ଼ା ମାଂସ ଭଡ଼ା ରୁଟିକା ଭୂତାନ, କେତେ ପ୍ରକାର ଖାଦ୍ୟ ରହିଛି ସବୁ, ମାଂସ ଭଡ଼ା ବିରି ବଡ଼ି, ସେଥିପାଇଁ କାର୍ତ୍ତିକ ମାସରେ ଆମେ ଖାଉନା ଏଇଟା ମାଂସ ବୋଲି କୁହାଯାଉଛି ବୋଲି, ରୁଟିକା ଭୂତାନ ସାଙ୍କୁଲି ପେଷ୍ଟକ କ୍ଷୀରି ପୁଲି ପାଏସ ନା, କେତେ ପ୍ରକାର ଖାଦ୍ୟ ରହିଛି ଏ ଯେଉଁ ରହିଛି ଆମର ଆଚାର୍ଯ୍ୟମାନେ କହନ୍ତି, ଯଦିଓ ଆମେ ଭଗବାନ ପାଖରେ ଭୋଗ ଲଗେଇଲା ବେଳେ ଏତେ ଆଇଟମ୍ ନାହିଁ ଆମର, ଦୁଇ ଚାରିଟା ଆଇଟମ୍ କରୁଛେ, କିନ୍ତୁ ଏଇଟାକୁ ଯଦି ବୋଲିଦେବା ଏଇଟା ମନରେ ଭଗବାନଙ୍କୁ ଦିଆଗଲା, ଏଇଟା ମନରେ ଭଗବାନଙ୍କୁ ଏଇସବୁ ପ୍ରଦାନ କରାଗଲା ଖାଦ୍ୟ, ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଉପାସନା ପଦ୍ଧତି ରହିଛି ବା ଭଗବାନଙ୍କ ବିଗ୍ରହ ରହିଛି, ଆଠ ପ୍ରକାର ପ୍ରତିମା ଅଷ୍ଟଧା ସ୍ମୃତ, ଆଠ ପ୍ରକାର ପ୍ରତିମା ରହିଛନ୍ତି, ତା ଦେହରୁ ଗୋଟିଏ ପ୍ରକାର ହେଉଛନ୍ତି ମନ, ମନରେ ଭଗବାନ ବା ମନମୟୀ ମଣିମୟୀ, ମନରେ ମଧ୍ୟ ଆମେ ଭଗବାନ ପୂଜା କରିପାରିବା। ତେଣୁ ଇଏ ଜଣେ ବ୍ୟକ୍ତି ଥିଲେ, ଜଣେ ବ୍ରାହ୍ମଣ ବ୍ୟକ୍ତି ଥିଲେ, ଦକ୍ଷିଣ ଭାରତ ଦକ୍ଷିଣରେ ଥିଲେ, ବହୁତ ଦରିଦ୍ର ବ୍ୟକ୍ତି ଜଣେ, କିନ୍ତୁ ସିଏ ଭଗବାନ ଯେଉଁ ପୂଜା କରୁଛନ୍ତି ସିଏ କିନ୍ତୁ ଗରିବ ହିସାବରେ ତାଙ୍କର ଏତେ କିଛି ଧନ ନାହିଁ, ଯାହା ଅଛି ସେଥିରେ ସନ୍ତୁଷ୍ଟ ଭଗବାନ ପୂଜା କରନ୍ତି। ଭଗବାନ ମଧ୍ୟ କହୁନାହାନ୍ତି ମୋତେ ବହୁତ କିଛି ପଦାର୍ଥ ଦିଅ ବୋଲି, ଭଗବାନ ଯଦି ସବୁକିଛି ଗ୍ରହଣ କରିପାରିବେ, କିନ୍ତୁ ଭଗବାନ ଖାଲି ଯଦି ଯଦି ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପରୋତ୍ତମ ଅସ୍ନାମି ପ୍ରୟତା ଆତ୍ମନ, ଜଣେ ଖାଲି ପତ୍ରଟିଏ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇଯିବେ। ଏସବୁ ବହୁତ ଘଟଣା ସବୁ ରହିଛି, ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହୋଇଯାଆନ୍ତି, ଏବଂ ଏକ ବଚନରେ କୁହାଯାଉଛି ଅଧିକ ବହୁତ ପତ୍ର ଦେଲେ ସେ ସନ୍ତୁଷ୍ଟ ହେବେ, ତାହା ନୁହଁ, ଗୋଟିଏ ପତ୍ରରେ ମଧ୍ୟ ସନ୍ତୁଷ୍ଟ ହୋଇଯିବେ। ପୁଷ୍ପ ମଧ୍ୟ ସେହିଭଳି ଭାବରେ ଗୋଟିଏ ଏକ ବଚନରେ କୁହାଯାଏ ପୁଷ୍ପଂ, ଏକ ବଚନରେ କୁହାଯାଇଛି ଗଜରାଜ, ଗୋଟିଏ ଫୁଲ ଦେଇକରି ଉଦ୍ଧାର ପାଇଗଲେ ଭଗବତ ଧାମକୁ ଗଲେ ଗଜରାଜ। ସେହିଭଳି ଭାବରେ ଫଳଂ, ଫଳଂ ମଧ୍ୟ ଏକ ବଚନରେ କୁହାଯାଇଛି। ତେଣୁ ଏହିଭଳି ଭାବରେ ବହୁତ ରହିଛି ଉଦାହରଣ ରହିଛି କିଭଳି ଭଗବାନ ଗୋଟିଏ ପତ୍ରରେ ମଧ୍ୟ ସନ୍ତୁଷ୍ଟ ହୋଇଯାଆନ୍ତି, ଗୋଟିଏ ଫୁଲରେ ମଧ୍ୟ ସନ୍ତୁଷ୍ଟ ହୋଇଯାଆନ୍ତି, କିନ୍ତୁ ଭଗବାନଙ୍କୁ ମଧ୍ୟ ବହୁତ ପ୍ରକାର ଭୋଗ ଲାଗିପାରିବ, ଭଗବାନ ଯେତେ ଭୋଗ ଦେଲେ ମଧ୍ୟ ଶେଷ ହେବ ନାହିଁ। ଜଣେ ବ୍ୟକ୍ତି ଥିଲେ, ଦୁଇଟି କଥା ଆସିଗଲା ଲାଗେ, ତେଣୁ ଜଣେ ବହୁତ ଜଣେ ଦୁଇ ଜଣ ଭକ୍ତଙ୍କ କଥା ଆମେ କହିବା ଏଠି, ଜଣେ ଭକ୍ତ ହେଉଛନ୍ତି ବହୁତ ଭଗବାନଙ୍କର ପ୍ରେମୀ ଜଣେ, କିନ୍ତୁ ଆଉ ଜଣେ ଭକ୍ତ ନୁହନ୍ତି, ସେ ଏହିଭଳି ଭାବରେ ବହୁତ ଧନୀ ବ୍ୟକ୍ତି ରହିଛନ୍ତି, ଧନୀ ବ୍ୟକ୍ତି, ସେମାନେ ଭାବୁଛନ୍ତି ବହୁତ ବର୍ଷ ତଳର କଥା, ବହୁତ ବର୍ଷ ତଳର କଥା, ଇଏ ଯେଉଁ ଦାକ୍ଷିଣାତ୍ୟ ଭାରତର ଦାକ୍ଷିଣାତ୍ୟ ଭକ୍ତଙ୍କର ଏବେ ନିକଟର କଥା, କିନ୍ତୁ ସେ ଯେଉଁ ବ୍ୟକ୍ତି ଜଣକ ଥିଲେ ବହୁତ ବର୍ଷ ତଳେ, ସେତେବେଳେ ସବୁ ଏ ନୋଟ୍ ଫୋଟ୍ ନଥିଲା, ସବୁବେଳେ ସ୍ୱର୍ଣ୍ଣ ମୁଦ୍ରା ସବୁ ଥିଲା, ଏଭଳି ଭାବରେ ଥିଲା, ବା ନୋଟ୍ ଫୋଟ୍ ଥିଲା, ଅବଶ୍ୟ ନୋଟ୍ ଫୋଟ୍ ଥିଲା, ସ୍ୱର୍ଣ୍ଣ ମୁଦ୍ରା ମଧ୍ୟ ଚାଲିଥିଲା, ସେତେବେଳେ ପଇସାକର ମୂଲ୍ୟ ମଧ୍ୟ ବହୁତ ଥିଲା। ତେଣୁ ସେ ସମୟରେ ସେ ଆସିଥିଲେ ପୁରୀକି ଆସିଥିଲେ, ପୁରୀକି ଆସିକରି ଜଗନ୍ନାଥ, ସେ ଭାବୁଥିଲେ ଜଗନ୍ନାଥ ଇଏ କ'ଣ ପ୍ରକୃତରେ ଭଗବାନ, ଏ କାଷ୍ଠର ବିଗ୍ରହ, ଇଏ କ'ଣ କାଠର ବିଗ୍ରହ, ଇଏ କ'ଣ ଭଗବାନ, ଏଇଭଳି ଭାବରେ ଭାବୁଥିଲେ। ତେଣୁ ସିଏ କହିଲେ, ମୁଁ ବ୍ରାହ୍ମଣମାନଙ୍କୁ କହିଲେ ମୁଁ ତୁମର ଜଗନ୍ନାଥକୁ ଭୋଗ ଦେବି, ଲକ୍ଷେ ଟଙ୍କା ମୁଁ ଦେଉଛି, ଏ ଲକ୍ଷେ ଟଙ୍କାରେ ତୁମେ ଭଗବାନ ଭୋଗ ଦିଅ, ଭୋଗ ପ୍ରଦାନ କର, ଲକ୍ଷେ ଟଙ୍କାର ଭୋଗ, ଗୋଟିଏ ପଇସାରେ ବା ଲକ୍ଷେ ଗୋଟିଏ ଟଙ୍କାରେ ସଫିସିଏଣ୍ଟ ଭୋଗ ଲାଗିବ ଭଗବାନ ଜଗନ୍ନାଥଙ୍କୁ, ସେହି ସମୟର କଥା, ସେହି ସମୟର ଘଟଣା। ତେଣୁ ବ୍ରାହ୍ମଣମାନେ ଚିନ୍ତା କଲେ କ'ଣ କରିବା, ଲକ୍ଷେ ଟଙ୍କା କେମିତି କ'ଣ କରିବା, ଏଇଭଳି ଭାବରେ ଚିନ୍ତା କରିକିରି ଜଣେ ତାଙ୍କର ଭଗବାନ ଭକ୍ତ ଜଣେ ସେ ଭଗବାନ ପ୍ରାର୍ଥନା କଲେ, ତେଣୁ ଭଗବାନ କହିଲେ, ଭଗବାନ ଭକ୍ତଙ୍କ ଭିତରେ ଭାବର ଆଦାନ ପ୍ରଦାନ ହୁଏ, ଆଜି ଯେଉଁଭଳି ଭାବରେ ଉଷା ଏବଂ ଅନୁରୋଧଙ୍କର ଭାବର ଆଦାନ ପ୍ରଦାନ ହେଉଛି, ସେହିଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ। ତେଣୁ ଭଗବାନ ତାଙ୍କୁ କହିଲେ, ତୁମେ ତାଙ୍କୁ କହିବ, ସେ ବ୍ୟକ୍ତି ଜଣଙ୍କୁ କହିବ, ତୁମେ ପ୍ରଥମେ ଗୋଟେ ପାନ ଖଣ୍ଡେ ମୁଁ ଖାଇବି, ତାପରେ ଖାଦ୍ୟ ତୁମେ ଦେବ, କିନ୍ତୁ ସେ ପାନରେ ଯେଉଁ ଚୂନ ଲାଗିବ ସେ ଚୂନଟା ସାଧାରଣ ଚୂନ ନୁହଁ, ଏ ଗଜ ମୋତିରେ ସେ ଚୂନ କରିକି ଦେବ, ଏଇଭଳି ଭାବରେ କହିଦେଲେ ତାଙ୍କର ଅକଲ ଗୁଡ଼ୁମ ହୋଇଗଲା। ସେ ଭାବୁଥିଲେ ବହୁତ ଗର୍ବ ତାଙ୍କର ଥିଲା, ଲକ୍ଷେ ଟଙ୍କାର କ'ଣ ଭୋଗ ଲାଗିବ, ଟଙ୍କାକରେ ଭୋଗ ଲଗାଇଲେ ସରିବ ନାହିଁ, ଏତେ ଭୋଗ ଲାଗିବ, ସେହି ସମୟର କଥା। କିନ୍ତୁ ଇଏ ଯେଉଁ କହିଲେ ଗୋଟେ ପାନ ଖଣ୍ଡେ ଦିଅ, ଯେଉଁ ପାନରେ ଗଜମୂତିରୁ ଚୂନ ଲାଗିଥିବ, ଏ କେଉଁଠୁ ବାହାର କରିବେ ସେ ଗଜମୂତି, କେତେ ଗଜକୁ ହତ୍ୟା କଲେ ତାଙ୍କ ମଥାରୁ ଏଇଟା ବାହାରେ ଗଜ ମୋତି, ସବୁ ଗଜଙ୍କର ମଥାରେ ନଥାଏ ମୋତି, ତେଣୁ ସେ ଭଗବାନ ପାଖରେ ଶରଣ ପଶିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ଭଗବାନ। ତାପରେ ସେ ଭଗବାନ ଭକ୍ତରେ ପରିଣତ ହେଲେ। ଏଇଭଳି ବହୁତ ଉଦାହରଣ ରହିଛି ଜଗନ୍ନାଥ ପ୍ରଭୁ ଯେଉଁମାନେ ଯାଇଛନ୍ତି ଅଭକ୍ତରୁ ଭକ୍ତରେ ପରିଣତ ହେଇଯାଇଛନ୍ତି। କିନ୍ତୁ ଆଉ ଜଣେ ଆଉ ଗୋଟେ ଯେଉଁ ଉଦାହରଣ ରହିଛି, ଏ ଯେଉଁ ଦାକ୍ଷିଣାତ୍ୟର ଭକ୍ତ ଜଣକ, ସେ କିନ୍ତୁ ବହୁତ ଗରିବ ଥିଲେ, କିନ୍ତୁ ସେ ଚାହୁଁଥିଲେ ଭଗବାନଙ୍କୁ ବହୁତ ପ୍ରକାର କ'ଣ ଐଶ୍ୱର୍ଯ୍ୟରେ ପୂଜା କରିବା ପାଇଁ, କିନ୍ତୁ ତାଙ୍କର ଧନ ନାହିଁ, କ'ଣ କରିବେ, ତେଣୁ ଏଇଭଳି ଭାବେ ମନ ଦୁଃଖରେ ରହିଥିଲେ। ଭଗବାନ ପୂଜା କରୁଥିଲେ କିନ୍ତୁ ଦାରିଦ୍ର୍ୟରେ ପୂଜା କରୁଥିଲେ। କିନ୍ତୁ ଥରେ ଶୁଣିଲେ ଏକାଦଶକନ୍ଦ ସତେଇଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏକାଦଶକନ୍ଦ ସତେଇଶ ଅଧ୍ୟାୟ ବୋଧେ, ସେଠି ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ଏ ଭଗବାନଙ୍କର ଏଇଭଳି ଭାବରେ ଆଠ ପ୍ରକାର ମୂର୍ତ୍ତି ରହିଛି। କ'ଣ ସେଇଟା ନା କ'ଣ ଲେଫିଆ ଲେଖ୍ୟା ସୈକତି ଦାରୁମୟୀ ମନମୟୀ, ଏଇଭଳି ମନମୟୀ ମଣିମୟୀ ପ୍ରତିଭା ଅଷ୍ଟଧା ସ୍ମିତା, ମନରେ ମଧ୍ୟ ଭଗବାନ ପୂଜା କରିପାରିବା, ଭଗବାନ ପୂଜା କରିବା ଯେତେବେଳେ ଶୁଣିଲେ ସିଏ ତାଙ୍କର ପ୍ରୋବ୍ଲେମ୍ ସଲ୍ଭ ହୋଇଗଲା। ସିଏ କହୁଥିଲେ ମୁଁ ଭାବୁଥିଲି ଭଗବାନ ବହୁତ ଐଶ୍ୱର୍ଯ୍ୟରେ ପୂଜା କରିବେଲି, ଆଉ କରିପାରୁନଥିଲି, ଏବେ କରିଦେବି, ମନରେ ଚିନ୍ତା କରିବା ପାଇଁ କିଛି ଅସୁବିଧା ନାହିଁ କହିକିରି ଗୋଦାବରୀ ନଦୀରେ ସ୍ନାନ କରିକିରି ଭଗବାନଙ୍କର ପୂଜା କରିବା ପାଇଁ ଆରମ୍ଭ କଲେ। ବହୁତ ଗୋଟେ ମଣିର କ'ଣ ସବୁ ତିଆରି କଲେ, ମଣ୍ଡପ ତିଆରି କଲେ, ବହୁତ ପ୍ରକାର ମୂଲ୍ୟବାନ ମଣି ଦେଇକରି ସେ ମଣ୍ଡପ ତିଆରି କଲେ, ମନରେ ସବୁ କରୁଛନ୍ତି। ଏଇଭଳି ଭାବରେ ଭଗବାନ ବହୁତ ମୂଲ୍ୟବାନ ବସ୍ତ୍ର ପରିଧାନ କଲେ, ଯେଉଁ କୁହାଯାଉଛି ନା ପରାର୍ଥ ବା ଆସେଇ, ବହୁତ ମୂଲ୍ୟବାନ କଷ୍ଟଲି ବସ୍ତ୍ର ଭାବେ ମନରେ କିଛି ଅସୁବିଧା ନାହିଁ ସେ ପ୍ରଦାନ କଲେ। ଏଇଭଳି ଭାବରେ ସେ ପ୍ରଦାନ କରିକରି ତା ଭୋଗ ଲଗାଉଛନ୍ତି, ମନରେ ଅନ୍ନ କରୁଛନ୍ତି, ଡାଲି କରୁଛନ୍ତି, ବ୍ୟଞ୍ଜନ କରୁଛନ୍ତି, ଯେଉଁ ମାଛ ବଡ଼ା ମୁଗ୍ଧ ବଡ଼ା ଗୁଟିକା ଘୃତାନ ଏଇଭଳି ଭାବରେ ସବୁ କରୁଛନ୍ତି, ଅନେକ ପ୍ରକାର ଆଇଟମ୍ କରୁଛନ୍ତି। ତେଣୁ ଲାଷ୍ଟକୁ କଲେ କ୍ଷୀରି କଲେ ପାୟାସାନ୍ନ, ଲାଷ୍ଟକୁ କ୍ଷୀରି କରି ସେ ଭୋଗ ଲଗାଉଛନ୍ତି, ସେ ଚିନ୍ତା କରୁଛନ୍ତି ଆରେ କ୍ଷୀରିଟା ଗରମ ଥିବ କହିକିରି ମନରେ ସେ ହାତ ବୁଡ଼େଇ ଦେଲେ, ସେ କ୍ଷୀରିରେ କ୍ଷୀରିରେ ତ ହାତ ବୁଡ଼େଇ ଦେଲେ ତାଙ୍କ ହାତ ଫୁଟକା ହେଇଗଲା, ଫୁଟକା ହେଇଗଲା। ତେଣୁ ଏ ଲୀଳାକୁ ଏଇଟାକୁ ଦେଖୁଥିଲେ ଭଗବାନ, ଏଇଟାକୁ ସବୁ ଜାଣୁଛନ୍ତି, ଆମେ ଯାହା କଥା କହୁଛେ ଭଗବାନ ସବୁ ଏଇଟା ଶୁଣୁଛନ୍ତି, ଆମେ ଯାହା ଏଠି କରୁଛେ ଭଗବାନ ସବୁ ଦେଖୁଛନ୍ତି, ବା ଏଇଟାକୁ ଭଗବାନ ସବୁ ଭାବର ଆଦାନ ପ୍ରଦାନ କରୁଛନ୍ତି, ଏ ନୁହଁ ଖାଲି ବିଗ୍ରହ ରହିଛନ୍ତି ଆଉ କିଛି ଶୁଣୁନାହାନ୍ତି, ନା ସବୁ କଥା ସେ ଶୁଣୁଛନ୍ତି, ସବୁ କଥା କରୁଛନ୍ତି। ତେଣୁ ଭଗବାନ ବୈକୁଣ୍ଠ ଲୋକ ରହିକରି ସବୁ ଏସବୁ ଦେଖୁଛନ୍ତି, ଦେଖିକି ହସିଦେଲେ, ଲକ୍ଷ୍ମୀଙ୍କ ସହିତ ସେ ଖେଳୁଥିଲେ, ପଶା ଖେଳୁଥିଲେ, ଏସବୁ ରହିଛି ବର୍ଣ୍ଣନା କରାଯାଇଛି। ତେଣୁ ଲକ୍ଷ୍ମୀ ଦେବୀ ପଚାରିଲେ ପ୍ରଭୁ କାହିଁକି ହସିଲେ, ନା ସେ ତାଙ୍କୁ ଉତ୍ତର ନ ଦେଇକି ପଠାଇଦେଲେ, ଆଗ ତାଙ୍କର ସ୍ମରଣ କରିଦେଲେ ଜଣେ ପାର୍ଷଦଙ୍କୁ ସେବକଙ୍କୁ, ସେ ସେବକ ଗୋଟେ ବିମାନ ଦେଇକି ଯାଇ ପହଞ୍ଚିଗଲେ ସେଇଠି, ସେ ବ୍ୟକ୍ତି ଜଣଙ୍କ ଯେଉଁ ପୂଜା କରୁଥିଲେ ମନରେ ବ୍ରାହ୍ମଣ ଜଣଙ୍କ, ଏବଂ ତାଙ୍କୁ ବିମାନରେ ବସେଇ ତା ବୈକୁଣ୍ଠ ଲୋକକୁ ନେଇଗଲେ, ଏଭଳି ଭାବରେ କଥା। ତେଣୁ ଏଇ ପୂଜା ସବୁ ରହୁଛି, ଏଇ ପୂଜା ମାଧ୍ୟମରେ ଏଇ ଭାବ ପ୍ରାପ୍ତ ହେବା, ଭଗବାନ ସେବା ମାଧ୍ୟମରେ ଆମେ ଏଇସବୁ ଭାବ ପ୍ରାପ୍ତ ହେବା, ଯେମିତି ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଏସବୁ ମନଗଢ଼ା କଥା ନୁହଁ ସବୁ। ତେଣୁ ଏଇଭଳି ଭାବରେ ଉଷା ଭଗବାନଙ୍କର ପୂଜା କରୁଛନ୍ତି, ଶ୍ରଗନ୍ଧ ବା ବହୁତ ପ୍ରକାର ଖାଦ୍ୟ ପ୍ରଦାନ କରୁଛନ୍ତି, ପାନ ଭୋଜନ ଭକ୍ଷିଷ୍ଠ, ଭଗବାନ କେତେ ପ୍ରକାର ଖାଦ୍ୟର ବ୍ୟବସ୍ଥା କରିଛନ୍ତି, ଚାରି ପ୍ରକାର ଖାଦ୍ୟ ଚତୁର୍ବିଧା ଶ୍ରୀ ଭଗବତ ପ୍ରସାଦ, ଚାରି ପ୍ରକାର ଚର୍ବ୍ୟ ଚୋଷ୍ୟ ଲେହ ପେୟ, ଚାରି ପ୍ରକାର ଗୋଟିଏ ପ୍ରକାର ଖାଦ୍ୟ ଯଦି ଥାଆନ୍ତା ଭଗବାନ ଯଦି କରିଥାନ୍ତେ, ଆଉ କିଛି ନାହିଁ ଗୋଟିଏ ପ୍ରକାର ଖାଦ୍ୟ, ତାହେଲେ କ'ଣ ହେଇଥାନ୍ତା। ଇଏ ହେଉଛି ଭଗବାନଙ୍କର ଭଗବତ୍ତା, ଭଗବାନଙ୍କର ଅନେକ ଶକ୍ତି ରହିଛି, ଅନେକ ସବୁକିଛି ଅନେକ ବହୁ ବହୁଧା, ଏ ଯେଉଁ ବହୁ ଅନ୍ୟ ପ୍ରକାର ଯଦି ନଥାନ୍ତା, ଗୋଟିଏ ପ୍ରକାର ଯଦି ଥାଆନ୍ତା, ତାହେଲେ ଜଣେ ଏତେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ, ଗୋଟିଏ ପ୍ରକାର ଖାଦ୍ୟ ଆଉ ଦ୍ୱିତୀୟ ପ୍ରକାର ନାହିଁ, ଭଗବାନ ଏଭଳି ବ୍ୟବସ୍ଥା କରିଥାନ୍ତେ ସେତେବେଳେ ଆଉ କେହି ଖାଇପାରିନଥାନ୍ତେ, ବାଧ୍ୟ ହୋଇ ଖାଇଥାନ୍ତେ, କିନ୍ତୁ ଆନନ୍ଦ ପ୍ରାପ୍ତ ହୋଇପାରିନଥାନ୍ତେ। କିନ୍ତୁ ଦେଖନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଗୋଟେ ଦୁଗ୍ଧ ଦୁଗ୍ଧ ଗାଈର ଦୁଗ୍ଧରେ କେତେ ପ୍ରକାର ପ୍ରକାର ସବୁ ମିଠା ତିଆରି ହେଉଛି, ମିଠା ତିଆରି ହେଉଛି ବା ଦୁଗ୍ଧ ପଦାର୍ଥ ତିଆରି ହେଉଛି, ମିଲ୍କ ପ୍ରଡ଼କ୍ଟସ୍ କେତେ ପ୍ରକାର ରହିଛି, ଘିଅରେ କ୍ଷୀରରେ ଲହୁଣୀରେ ସବୁଥିରେ ତିଆରି ହେଉଛି, ଅନେକ ପ୍ରକାର। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେମାନେ ହେଉଛନ୍ତି ମାଂସାହାସୀ ବ୍ୟକ୍ତି, ସେମାନେ ନନଭେଜ୍ ଫୁଡ଼୍ ବାଲା, ଭେଜିଟେରିଆନ୍ ଫୁଡ଼୍ ସେମାନେ ଖାଆନ୍ତି ନାହିଁ, ଖାଦ୍ୟ ଗ୍ରହଣ କରନ୍ତିନି। ପାଶ୍ଚାତ୍ୟ ଜଗତରେ ମାର୍କେଟରେ ଯଦି ଯିବ ଖାଇବା ପାଇଁ ଭେଜିଟେରିଆନ୍ ଫୁଡ଼୍, ସେମାନେ କହିବେ ଆଖି ଟେକି, କ'ଣ ଭେଜିଟେରିଆନ୍ କ'ଣ ମାଗୁଛି, କ'ଣ ଭେଜିଟେରିଆନ୍, ସେଠି ସବୁ ନନଭେଜ୍। ତେଣୁ ପାଶ୍ଚାତ୍ୟ ଜଗତରେ ଯେତେ ପ୍ରଭୁପାଦ ମହାରାଜ ଯାଇଥିଲେ, ସେଠି ସବୁ ଇସ୍କନ୍ ସବୁ ଲଭ୍ ଫିଷ୍ଟ କରୁଥିଲେ, ସଣ୍ଡେରେ ସବୁ ଫାଷ୍ଟ କରୁଥିଲେ, ସବୁ ସେମାନେ ପାଶ୍ଚାତ୍ୟ ଲୋକମାନେ ସବୁ ଆସୁଥିଲେ ଖାଦ୍ୟ ଗ୍ରହଣ କରିବା ପାଇଁ ଆସୁଥିଲେ, ଖାଇକରି ଏସବୁ ପ୍ରଭୁପାଦ ମହାରାଜ ସୁନ୍ଦର ସୁନ୍ଦର ସବୁ ତିଆରି କରୁଥିଲେ। ଗୁଲାବଜାମୁ, ଗୁଲାବଜାମୁକୁ କୁହାଯାଏ ଇସ୍କନ୍ ବୁଲେଟ୍ ବୋଲି, ଗୁଲାବଜାମୁ ସେମାନେ ଖାଇକରି ଗୋଟେ ପରେ ଗୋଟେ ଖାଉଥାନ୍ତି ସବୁ, ଏଇଭଳି ଭାବ ଏତେ ଆନନ୍ଦ। ତେଣୁ ଏଇଥିରେ ସେମାନେ ଆକର୍ଷିତ ହୋଇକରି ଇସ୍କନକୁ ଆସିକରି ଆଜି ଇସ୍କନରେ ସାରା ପ୍ରସାର ହୋଇଛି ଏଇ ଖାଦ୍ୟ ମାଧ୍ୟମରେ। ଖାଦ୍ୟ ଲୋକମାନେ ଏଇଭଳି ଖାଦ୍ୟ ଖାଇକରି ସବୁଦିନ ଆସନ୍ତି, ସଣ୍ଡେରେ ଆମେ ଖାଦ୍ୟ ଖାଇବା, ସଣ୍ଡେ ଫୁଲ ଏଇଭଳି ଭାବରେ ଆସିକରି ପ୍ରଭୁପାଦ ମହାରାଜ ତାଙ୍କୁ ଏଇଭଳି ଭାବରେ ଆକର୍ଷିତ କରିକିରି ଏଇ ତା ଦେହରେ ଆମର କୃଷ୍ଣ ଚେତନାକୁ ତାଙ୍କୁ ଦିଅନ୍ତି, ସେମାନେ କୃଷ୍ଣ ଚେତନା ଗ୍ରହଣ କରନ୍ତି। ଆଜି ପ୍ରଭୁପାଦ ମହାରାଜ ବାଣୀ ଥିଲା ସେଇଟା, କୃଷ୍ଣ ଚେତନା ଏଇଭଳି ଭାବେ ୟୁନାଇଟେଡ୍ ନେସନ୍ ହେଇଥିଲା ଭାରତ ବର୍ଷରେ, ଆମର ପୃଥିବୀରେ ଯେତେବେଳେ ଫାର୍ଷ୍ଟ ୱାର୍ଲଡ ୱାର୍ ହେଲା 1914 ମସିହାରେ, 4 ବର୍ଷ ଧରି ଚାଲିଲା, 1918 ପର୍ଯ୍ୟନ୍ତ ଚାଲିଲା। ୱାର୍ଲଡ ୱାର୍ରେ କେତେ ପ୍ରକାର ଲୋକମାନେ ମୃତ୍ୟୁବରଣ କଲେ, କେତେ କ'ଣ ହେଲା, ୱାର୍ଲଡ଼ର ସମସ୍ତ ଦେଶ ମିଶିକରି ଯୁଦ୍ଧ କଲେ, ୱାର୍ଲଡ ୱାର୍ ଚାଲିଥିଲା। ଏବଂ ତଥାପି ଯେଉଁମାନେ ସମାଜସେବୀମାନେ ସେମାନେ ଚିନ୍ତା କଲେ ଏ ଯୁଦ୍ଧକୁ କେମିତି ଦୂର କରିବା, ଯୁଦ୍ଧକୁ ଦୂର କରିବା ପାଇଁ ସେମାନେ ଗୋଟେ ତିଆରି କଲେ ୟୁନାଇଟେଡ୍ ନେସନ୍, ଜାତିସଂଘ, ଯାହାର ହେଡ଼କ୍ୱାର୍ଟର ରହିଛି ଜେନିଭାରେ, ସ୍ୱିଜରଲ୍ୟାଣ୍ଡ ଜେନିଭାରେ ରହିଛି ତା'ର ହେଡ଼କ୍ୱାର୍ଟର। ତେଣୁ ତାହାର ବହୁତ ମେମ୍ବର ସବୁ ଅଛନ୍ତି ସେ ୟୁନାଇଟେଡ୍ ନେସନ୍ରେ, ଭାରତ ମଧ୍ୟ ଗୋଟେ ତା'ର ମେମ୍ବର ରହିଛି। କିନ୍ତୁ ସେମାନେ ଯେତେବେଳେ ଚିନ୍ତା କରୁଛନ୍ତି କେମିତି ଯୁଦ୍ଧ ନ କରିବା ପାଇଁ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି, ତା ଭିତରେ ପୁଣି ସେକେଣ୍ଡ ୱାର୍ଲଡ ୱାର୍ ଆରମ୍ଭ ହୋଇଗଲା, 1939 ଆରମ୍ଭ ହୋଇଗଲା ସେକେଣ୍ଡ ୱାର୍ଲଡ ୱାର୍, 45 ସରିଲା, 6 ବର୍ଷ ଧରି ଚାଲିଲା, 39 ରୁ 45 6 ବର୍ଷ ଧରି ଚାଲିଲା। କିନ୍ତୁ ଏଇଭଳି ଭାବରେ ୟୁନାଇଟେଡ୍ ନେସନ୍ ଯେଉଁ ତିଆରି ହୋଇଥିଲା ଯୁଦ୍ଧ ବନ୍ଦ କରିବା ପାଇଁ, ଯୁଦ୍ଧ ବନ୍ଦ ବଢ଼ି ବଢ଼ିକା ଚାଲିଲା, ହଁ ବର୍ତ୍ତମାନ ଦେଖୁଛି ବିଭିନ୍ନ ସ୍ଥାନରେ ଯୁଦ୍ଧ ଚାଲିଛି। ତେଣୁ ବହୁପାଦ ମହାରାଜ ବାଣୀ ଥିଲା ସେଇଟା, ଯେ ୟୁନାଇଟେଡ୍ ନେସନ୍ ଯେଉଁଟା କରିପାରିଲା ନାହିଁ, ଆମର ଏଇ ମାୟାପୁର ଚନ୍ଦ୍ରୋଦୟ ମନ୍ଦିର ସେଇଟା କରିବ, ମହାପ୍ରଭୁଙ୍କ କୃପାରୁ ଏଇ ଚନ୍ଦ୍ରୋଦୟ ମନ୍ଦିରର ବ୍ୟବସ୍ଥାରେ ଭଗବାନଙ୍କର ଏ ଯେଉଁ କୃଷ୍ଣ ଚେତନା ପ୍ରସାର କରାଯାଉଛି, ଏ କୃଷ୍ଣ ଚେତନା ପ୍ରସାର ମାଧ୍ୟମରେ ଏ ଯୁଦ୍ଧ ବନ୍ଦ ହେବ, ନହେଲେ ଅନ୍ୟ କୌଣସି ଉପାୟରେ ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଭୋଜନ ଯେଉଁ ରହିଛି, 4 ପ୍ରକାର ଚର୍ବ୍ୟ ଚୋଷ୍ୟ ଲେହ ପେହ୍ୟ, 4 ପ୍ରକାର ଭୋଜନ ଖାଦ୍ୟର ବ୍ୟବସ୍ଥା ରହିଛି, ଭଗବାନ ଏଇଭଳି ଭାବରେ ଭେରାଇଟି କରିଛନ୍ତି। ଇଂରାଜୀରେ ଗୋଟେ ପ୍ରୋଭର୍ବ ରହିଛି, ଭେରାଇଟି ଇଜ୍ ଦ ମଦର୍ ଅଫ୍ ଏନ୍ଜୟମେଣ୍ଟ, ଏଇ ଯେଉଁ ବିଭିନ୍ନ ପ୍ରକାର ସବୁ ନଥାନ୍ତା ଯଦି, ବହୁତ ପ୍ରକାର ଖାଦ୍ୟ ନଥାନ୍ତା, ତାହେଲେ ସେ ଏତେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ, ଭେରାଇଟି ଇଜ୍ ଦ ମଦର୍ ଅଫ୍ ଏନ୍ଜୟମେଣ୍ଟ ବୋଲି କୁହାଯାଇଛି। ତେଣୁ ସେହିଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ସେବା ହେଉଛି ଭଗବାନ, ବିଭିନ୍ନ ପ୍ରକାର ସେବା ରହିଛି, ବିଭିନ୍ନ ପ୍ରକାର ଭେରାଇଟି ରହିଛି। ତେଣୁ ଉଷା ମଧ୍ୟ ସେହିଭଳି ଭାବରେ ପୂଜା କରୁଥିଲେ ଅନିରୁଦ୍ଧଙ୍କର, ପାନ ଭୋଜନ ଭକ୍ଷ୍ୟ, ଭୋଜନ ଆଉ ଭକ୍ଷ୍ୟ ଭିତରେ ଏକା କଥା, କିନ୍ତୁ ତା ଦେହରେ ଟିକେ ତଫାତ୍ ରହିଛି, ଆମେ ସେଇଟା ଆଚାର୍ଯ୍ୟ ଟୀକାରେ କହିଛନ୍ତି। ତେଣୁ ଚ ଶବ୍ଦରେ ଆଉ ପ୍ରକାର ଅନେକ ପ୍ରକାର ସେବା କରୁଥିଲେ ଭଗବାନଙ୍କର ଉଷା, ଅନେକ ପ୍ରକାର ସେବା କରୁଥିଲେ। ତେଣୁ ବାକ୍ୟ ସୁଶୋଷଣାର୍ଚିତ, ମଧୁର ବାକ୍ୟରେ ତାଙ୍କୁ ଉଦ୍ବୋଧନ କରୁଥିଲେ, ଆମେ ଯେଉଁ ଭଗବାନ ପ୍ରାର୍ଥନା କରୁଛେ, ଏ ପ୍ରାର୍ଥନା ମାଧ୍ୟମରେ ଭଗବାନଙ୍କୁ ମଧ୍ୟ ଆମେ ପୂଜା କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବେଦ ବାକ୍ୟ, ବେଦରେ କେତେ ପ୍ରକାର ମନ୍ତ୍ରର ସବୁ ରହିଛି, ଏହି ମନ୍ତ୍ର ମାଧ୍ୟମରେ ଭଗବାନ ପୂଜା ଆରାଧନା କରାଯାଉଛି, ଅନେକ ପ୍ରକାର ବାକ୍ୟ ରହିଛି। ଏସବୁ ହେଉଛି କ'ଣ, ଇଏ ଶବ୍ଦ ବ୍ରହ୍ମ, ଶବ୍ଦ ବ୍ରହ୍ମ ଏ ଭୌତିକ ବାକ୍ୟ ନୁହଁ, ଶବ୍ଦ ବ୍ରହ୍ମ। ମହାମନ୍ତ୍ର ମଧ୍ୟ ସେହିଭଳି ଭାବ ଶବ୍ଦ ବ୍ରହ୍ମ, ଭୌତିକ ବାକ୍ୟ ଆଉ ଚିତ୍ ବାକ୍ୟ ଭିତରେ ତଫାତ୍ ହେଉଛି କ'ଣ ନା, ଭୌତିକ ବାକ୍ୟରେ ଯେଉଁ ରହିଛି, ମନେକର ଉଦାହରଣ ସ୍ୱରୂପ ଗୋଟେ ଜଳ, ୱାଟର୍, ଜଳଟା ଗୋଟେ ଭୌତିକ ବାକ୍ୟ ବା ବାକ୍ୟ ନୁହଁ ତ, ଏଇଟା ଶବ୍ଦ, ଜଳ ଭୌତିକ, ଜଳ ଭୌତିକ ଶବ୍ଦ, କିନ୍ତୁ ଭୌତିକ ଶବ୍ଦ ଏବଂ ଚିତ୍ ଶବ୍ଦ ଭିତରେ ତଫାତ୍ ହେଉଛି ଏଇଟା, ଭୌତିକରେ ଆମେ ଯେଉଁ ଜଳ କହୁଛେ, ଜଳ 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 ଯେତେ କହିଲେ ମଧ୍ୟ ଆମର ତୃଷା ଶାନ୍ତି ହେବ ନାହିଁ, ଆମର ଶୋଷ ହେଉଛି, ଖାଲି ଜଳ ଜଳ କହିଲେ ଆମର ଶୋଷ ମେଣ୍ଟିବ ନାହିଁ। କିନ୍ତୁ ଭୌତିକ ବସ୍ତୁ ହେଉଛି ଏଭଳି ଭାବରେ, ତା ବସ୍ତୁ ଏବଂ ନାମ ଭିତରେ କୌଣସି ତଫାତ୍ ନାହିଁ, ତେଣୁ ଭୌତିକ ଚିତ୍ ଜଗତରେ ତାଙ୍କର ଶବ୍ଦ ଏବଂ ବସ୍ତୁ ଭିତରେ କୌଣସି ତଫାତ୍ ନାହିଁ। ସେଇଟା କୁହାଯାଇଛି କ'ଣ ନା, ଭଗବାନଙ୍କର ଯେଉଁ ନାମ ରହିଛି, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନତ ନାମ ନା ଅଭିନ। ଭଗବାନଙ୍କର ନାମ ଏବଂ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ନାମ ଚିନ୍ତାମଣି, ଭଗବାନଙ୍କ ନାମ ହେଉଛି ଚିନ୍ତାମଣି, ଯାହା ଚିନ୍ତା ନା ଚିନ୍ତା କରୁଛେ ସେଇଟା ପ୍ରାପ୍ତ ହୋଇଯିବା, ଭଗବାନ ନାମ ହେଉଛି ସେହିଭଳି ଭାବରେ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଏ ଚେତନଶୀଳ ଏ ନାମଟି ଏବଂ ରସ ରହିଛି, ତା ରସ ପ୍ରାପ୍ତ ହେବେ ସେମାନେ ଯେଉଁମାନେ ନାମକୁ ଗ୍ରହଣ କରିବେ, ନାମ ବିଗ୍ରହ ସିଏ, ତେଣୁ ପୂର୍ଣ୍ଣ, ସେ ନାମ ହେଉଛନ୍ତି ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମିନ। ଭଗବାନ ଓ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ, ଅଭିନତ ନାମ ନାମିନ। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ବାକ୍ୟ ସବୁ ରହିଛି ବେଦରେ, ବିଭିନ୍ନ ପ୍ରକାର ସ୍ତୁତିର ବ୍ୟବସ୍ଥା କରାଯାଇଛି, ଅନେକ ସ୍ତୁତି ରହିଛି। ଭଗବତ ଗୀତାରେ ଭଗବାନ କହିଲେ ବେଦେଶ କ'ଣ, ବେଦାନାଂ ସମବେଦସ୍ମି, ଚାରୋଟି ଯେଉଁ ବେଦ ରହିଛି ତା ଦେହରେ ସମବେଦ ହେଉଛି ଶ୍ରେଷ୍ଠ। ବିଭିନ୍ନ ବାକ୍ୟ ସବୁ ରହିଛି ବେଦରେ, ବିଭିନ୍ନ ପ୍ରକାର ମନ୍ତ୍ର ସବୁ ରହିଛି ଏବଂ ସାମବେଦରେ ମଧ୍ୟ ବିଭିନ୍ନ ଯେଉଁ ମନ୍ତ୍ର ସବୁ ରହିଛି ତା ଭିତରେ ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଭଗବାନ କହିଲେ ଯେ ତା ଦେହରେ ଗୋଟେ ମନ୍ତ୍ର ରହିଛି ଯେଉଁ ମନ୍ତ୍ରଟା ଶ୍ରେଷ୍ଠ ମନ୍ତ୍ର, କ'ଣ ସେ ମନ୍ତ୍ର, ସେଇଟା ହେଉଛି ଭଗବତ ଗୀତା ଏକାଦଶରେ ଭଗବାନ କହିଛନ୍ତି ସେଇଟା, ଇଏ ରାତ୍ରି ଅଧରେ ସେଇଟାକୁ ଗାନ କରାଯାଏ, ଏ ଇନ୍ଦ୍ରଙ୍କର ନାମରେ ସେଇଟା ରହିଛି, ଇନ୍ଦ୍ରଙ୍କୁ ଆହ୍ୱାନ କରିକି ସେଇଟା ଦିଆଯାଏ, ସେ ମନ୍ତ୍ର ପାଠ କରାଯାଏ, ବୃହତ୍ ସାମ ତଥା ସାମ୍ନା, ବୃହତ୍ ସାମ ସ୍ତୋତ୍ର ଏଇଟା ରହିଛି, ବୃହତ୍ ସାମ ବେଦରେ, ସାମ ବେଦରେ ଏ ଯେଉଁ ରହିଛି ବୃହତ୍ ସାମ ମନ୍ତ୍ରଟି ରହିଛି ସ୍ତୋତ୍ର, ଏଇଟାକୁ ରାତି ଅଧରେ ପାଠ କରାଯାଏ ଏବଂ ଇଏ ଏଇଭଳି ଭାବରେ ଏ ଯେଉଁ ବେଦରେ ଯେଉଁ ମନ୍ତ୍ର ସବୁ ରହିଛି ବା ବାକ୍ୟ ସବୁ ରହିଛି, ଇଏ ଭଗବାନଙ୍କର ପୂଜା କରାଯାଉଛି, ଆରାଧନା କରାଯାଉଛି। ଏଇଭଳି ଭାବରେ ଶୁଶ୍ରୂଷଣା ଅର୍ଚିତ, ବହୁତ ପ୍ରକାର ଶୁଶ୍ରୂଷା କଲେ, ସେବା ବହୁତ ପ୍ରକାର ସେବା ମାଧ୍ୟମରେ ତାଙ୍କର ଅର୍ଚ୍ଚନା କଲେ, ଉଷା ଭଗବାନ ଅନିରୁଦ୍ଧଙ୍କର ଅର୍ଚ୍ଚନା କରୁଛନ୍ତି, ପୂଜା କରୁଛନ୍ତି ଏବଂ ଗୁଢ଼ କନ୍ୟା ପୁରେଶ୍ୱତ, ସେ ଯେଉଁ ଉଷାଙ୍କର ଯେଉଁ ରାଣୀ ମହଲ ରହିଛି, ସେ ରାଣୀ ମହଲରେ କନ୍ୟାପୁର ତାଙ୍କର ଯେଉଁ ରହିଛି, ତାଙ୍କର ମହଲଟି ରହିଛି ସେଠିରେ ଗୁଢ଼, ବହୁତ ତାକୁ କେହି ସେଠି କେହି ଯାଇପାରିବେ ନାହିଁ, ଗୁଢ଼ କନ୍ୟାପୁରେ ଶାଶ୍ୱତ ପ୍ରବୃଦ ସ୍ନେହାତୟା, ଏବଂ ଏହିଭଳି ଭାବରେ ସ୍ନେହ, ସ୍ନେହଟା ହେଉଛି ଏ ପ୍ରେମର ଉନ୍ନତ ସ୍ତରର କଥା, କୃଷ୍ଣ ପ୍ରେମ ଯେଉଁ ରହିଛି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ଏ କୃଷ୍ଣ ପ୍ରେମ ପ୍ରାପ୍ତ ବାଟ ଏତେ ସହଜ ନୁହଁ, ସହଜ ବ୍ୟସ୍ତ ନୁହଁ, ଆମେ କହୁଛେ ନା ନାମ ଅପରାଧରୁ ଦୂର ହେଲେ ଆମେ କୃଷ୍ଣ ପ୍ରେମ ପ୍ରାପ୍ତ ହେବା, କୃଷ୍ଣ ପ୍ରେମଟା ମଧ୍ୟ ଏତେ ସହଜ ବ୍ୟସ୍ତ ନୁହଁ, ସେ ଭକ୍ତିର ସାମୃତ ସୁନ୍ଦର ବର୍ଣ୍ଣନା କରାଯାଇଛି। ରୂପ ଗୋସ୍ୱାମୀ କହୁଛନ୍ତି, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତ ଭଜନ କ୍ରିୟା ତ କ'ଣ ଅନର୍ଥ ନିବୃତ୍ତି ସାତ୍, ଆମେ ଯେତେବେଳେ ଭଗବାନ ଭଜନ କରୁଛେ ସେତେବେଳେ କ'ଣ ହେଉଛି ନା, ଆମର ଯେଉଁ ଅନର୍ଥ ସବୁ ରହିଛି ସେଇଟା ଦୂର ହେଉଛି, ତେଣୁ ଅନର୍ଥ ଯେତେବେଳେ ଦୂର ହେବ ଆମେ ସେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା। ପ୍ରଥମେ ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ, ତାପରେ ପ୍ରେମ। ଏ ପ୍ରେମ ସ୍ତର ହେଉଛି ଏଇଟା କୃଷ୍ଣ ପ୍ରେମ, ସେଇ ସ୍ତରରେ ଯାଇ ଆମର ପ୍ରାପ୍ତ ହେବା। କିନ୍ତୁ ତାହା ଉପରେ ମଧ୍ୟ ଆହୁରି ବହୁତ ବସ୍ତୁ ରହିଛି, ବହୁତ କଥା ରହିଛି। କ'ଣ କ'ଣ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ସେଇଟା ହେଉଛି କ'ଣ କ'ଣ ନା ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଏଇଭଳି ଭାବରେ ସ୍ତର ରହିଛି। ତେଣୁ ସେଇ ସ୍ନେହ ସ୍ତରରେ ଉଷା ଭଗବାନଙ୍କୁ ପୂଜା କରୁଥିଲେ। ଗୁଢ଼ କନ୍ୟା ପରେ ଶାଶ୍ୱତ ପ୍ରବୃଦ୍ଧ ସ୍ନେହ ହାତେୟା, ଇଏ ସ୍ନେହ ଭଗବାନଙ୍କ ଯେଉଁ ପ୍ରେମ, ଭଗବାନ ପ୍ରତି ଯେଉଁ ପ୍ରେମ ରହିଛି ବା ସ୍ନେହ ମାନ ପ୍ରତି ଯିଏ ଯାହା ରହୁଛି, ଏଇଟା ସବୁବେଳେ ବଢ଼ି ବଢ଼ିକା ଯିବ। ଆମେ କହୁଛେ ନା ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଏଇଟା ସବୁବେଳେ ବଢ଼ି ବଢ଼ିକା ଯିବ। ତେଣୁ ଇଏ ହେଉଛି ନିତ୍ୟ ନୂତନ, ଭଗବାନଙ୍କର ସବୁ ବସ୍ତୁ ହେଉଛି ନିତ୍ୟ ନୂତନ, ତେଣୁ ସବୁବେଳେ ବଢ଼ୁଥିବ, ଏଇଟା ନିତ୍ୟ ନୂତନ। ପ୍ରଜା ସ୍ନେହା ଦେହା ନାହର ଗଣାନ ସବୁ ବୁଧେ, ସହ କହିଲେ ଅନିରୁଦ୍ଧ ଜାଣିପାରିଲେ ନାହିଁ ଏଇଟା ଦିନ ନା ରାତି, ଏଭଳି ଭାବରେ ରହିଥିଲେ ସେଠି। ନା ଅହର୍ ଗଣାନ, ବା ଆଜି ସୋମବାର ନା ମଙ୍ଗଳବାର ନା ବୁଧବାର ନା ଗୁରୁବାର, ଜାଣିପାରିଲେ ନାହିଁ ଅହର୍ ଗଣାନ, ଗଣିପାରିଲେ ନାହିଁ କେତେ ଦିନ ଚାଲିଗଲା ଆ ଭିତରେ ଜଣାପଡ଼ୁଛି ଏଇଥିରୁ। ନା ଅହର୍ ଗଣାନ ସବୁ ବୁଧେ, ଭଗବାନ ସିଏ କିନ୍ତୁ ସେ ଜାଣିପାରିଲେ ନାହିଁ କେଉଁଠି ଦିନ କେତେ ଚାଲିଗଲା। ଉଷୟା ପହୃତ ଇନ୍ଦ୍ରିୟ, ଉଷା ଏଭଳି ଭାବରେ ତାଙ୍କୁ ପୂଜା କରୁଥିଲେ, ତାଙ୍କ ହୃଦୟକୁ ହରଣ କରିନେଇଥିଲେ, ସେ ହେଉଛନ୍ତି ହରି, କିନ୍ତୁ ଭକ୍ତ ମଧ୍ୟ ତାଙ୍କୁ ହରଣ କରିନିଅନ୍ତି, ତାଙ୍କ ହୃଦୟକୁ ହରଣ କରିନିଅନ୍ତି। ଆଜି ଉଷା ଭଗବାନ ହୃଦୟକୁ ଅପହୃତ ଇନ୍ଦ୍ରିୟ, ହୃଦୟକୁ ହରଣ କରିନେଇଛନ୍ତି ଭକ୍ତିରେ, ଭକ୍ତିରେ ଏଭଳି ଭାବେ ଭଗବାନ ଭକ୍ତଙ୍କର ବଶ ହେଇଯାଆନ୍ତି। ଅହମ୍ ଭକ୍ତ ପରାଧୀନ, ଭାଗବତ ନବସ୍କନ୍ଧରେ ଏଇଟା କହୁଛନ୍ତି ଭଗବାନ, ବୈକୁଣ୍ଠ ଲୋକରେ ଏ ବାର୍ତ୍ତା ସବୁ ଚାଲିଛି। ଜଣେ ବହୁତ ତପସ୍ୱୀ ଥିଲେ ଦୁର୍ଭାଷା, ଭକ୍ତଙ୍କୁ ଅବମାନନା କରୁଥିଲେ, କହୁଥିଲେ ଭକ୍ତ ଗୁଡ଼ା କ'ଣ ଖାଲି ହରେ କୃଷ୍ଣ କୀର୍ତ୍ତନ କରୁଛନ୍ତି, ଇଏ କ'ଣ ଆଙ୍କର କେତେ ଏତେ ଉନ୍ନତ ସ୍ତରର କି। ମୁଁ ମୋର ଜଣେ କ'ଣ ଯୋଗୀ, ମୋର ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଏଇଭଳି ଭାବରେ ଭକ୍ତଙ୍କୁ ସେ ଘୃଣା କରୁଥିଲେ, ତାଙ୍କୁ କ'ଣ ତାଙ୍କ ପ୍ରତି ତାଙ୍କର ଈର୍ଷା ଥିଲା, ଈର୍ଷା ଥିଲା। ତେଣୁ ଏଇଭଳି ଭାବରେ ଏ ଘଟଣାଟି ସବୁ ତ ଆମେ ଜାଣିଛେ, ଆମେ ଆଉ କହିବା ନାହିଁ, ଆମେ କହିବା ପାଇଁ ମଧ୍ୟ ଆଉ କହିବା ବହୁତ ଶକ୍ତି ଦରକାର। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ ଅମ୍ବରୀଶ ମହାରାଜ ପ୍ରତି ଅପରାଧ କରିକିରି ଭଗବାନ ସେଇଠି କହୁଛନ୍ତି, ପ୍ରଥମେ ସେଇଟା କହିଲେ ଭଗବାନଙ୍କର ଆମେ ଦେଖିବା ଇତିହାସରେ ଏଭଳି କୌଣସି ଦୃଷ୍ଟାନ୍ତ ନାହିଁ, ଜଣେ ବ୍ରାହ୍ମଣ ଶରଣାଗତକୁ ସେ ଫେରାଇ ଦେଇଛନ୍ତି ଭଗବାନ ରାମଚନ୍ଦ୍ର। ଦେଖନ୍ତୁ ଭଗବାନ ରାମଚନ୍ଦ୍ର ଯେତେବେଳେ ତାଙ୍କର ପତ୍ନୀକୁ ହରଣ କଲେ ରାବଣ, ସେହି ସମୟରେ ସିନ୍ଧୁ ଉପରେ 100 ଯୋଜନର ଯେଉଁ ସିନ୍ଧୁ ରହିଛି, ସମୁଦ୍ର ରହିଛି, ତା'ର ସେତୁ ନିର୍ମାଣ କରୁଛନ୍ତି। ଏହି ସମୟରେ ରାବଣର ଭାଇ ଆସି ଶରଣ ନେଲା ଭଗବାନଙ୍କର, ତେଣୁ ଭଗବାନଙ୍କୁ ଯେତେବେଳେ ଶରଣ ନେଲା ସେତେବେଳେ ଭଗବାନ ରାମଚନ୍ଦ୍ରଙ୍କର ମନ କଥା ତ ରହିଛି, କିନ୍ତୁ ସେ ଜାଣିବା ପାଇଁ ଚାହିଁଲେ ତାଙ୍କ ପାର୍ଶ୍ୱଦମାନଙ୍କର କ'ଣ ଭାବ। ତେଣୁ ରହିଛନ୍ତି ସୁଗ୍ରୀବ ଇତ୍ୟାଦି ଅନ୍ୟ ମାନସ ପଚାରିଲେ, ସେମାନେ କହୁଛନ୍ତି ପ୍ରଭୁ ଏ ଶତ୍ରୁପକ୍ଷର ବ୍ୟକ୍ତି, ତାଙ୍କୁ କ'ଣ ଆମେ ଶରଣ ଦେବା, ଏଭଳି ଭାବରେ କିଏ କ'ଣ ସବୁ କହିଲେ। ତେଣୁ ଭଗବାନ ଗୋଟେ ପ୍ରସିଦ୍ଧ କଥା କହିଛନ୍ତି ଭାଗବତରେ, ରାମାୟଣରେ ବର୍ଣ୍ଣନା କରାଯାଇଛି, ରାମାୟଣରେ ଇଏ ଯେଉଁ ଅରଣ୍ୟକାଣ୍ଡରେ ଏଇଟା ବର୍ଣ୍ଣନା କରାଯାଇଛି, କିଷ୍କିନ୍ଧାକାଣ୍ଡରେ ତାପରେ ଲଙ୍କାକାଣ୍ଡ ଆରମ୍ଭ ହେବ। କିଷ୍କିନ୍ଧାକାଣ୍ଡରେ ଏହି ଶ୍ଳୋକଟି ରହିଛନ୍ତି, ସକ୍ରୋଧପି ପ୍ରପନ୍ନାୟ ତବା ସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ତତ୍ ବ୍ରତଂ ମମ। ଭଗବାନ ଏଇଟାକୁ ଘୋଷଣା କଲେ, ମୋର ବ୍ରତ ହେଉଛି ଏଇଟା ଯେ ଥରେ ମୋର ଶରଣରେ ଯାଇକିରି ମୋର କହିଦେ ପ୍ରଭୁ, ସକୃଦପି ପ୍ରପନ୍ନାୟ, ଗୋଟିଏ ଥର ଯଦି ପ୍ରପନ୍ନ ହେଇକି କହେ ପ୍ରଭୁ ମୁଁ ଆପଣଙ୍କର। ତେଣୁ ଭଗବାନଙ୍କୁ ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟମାନେ ନୁହଁ, ପଶୁପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କୁ ଭଗବାନ ଅଭୟ ପ୍ରଦାନ କରିବେ, ଇଏ ହେଉଛି ଭଗବାନଙ୍କର ବ୍ରତ, ଏତଂ ବ୍ରତଂ ମମ। କିନ୍ତୁ ଏଇଠି ଭଗବାନ ତାଙ୍କ ବ୍ରତକୁ ରକ୍ଷା କରିପାରିଲେ ନାହିଁ, ଏଇଟା ଧର୍ମ ସଙ୍କଟ। ଭଗବାନ ପାଖକୁ ଦୁର୍ବାସା ଯାଇଥିଲେ, ଦୁର୍ବାସା ଜଣେ ବ୍ରାହ୍ମଣ, ଭଗବାନ ପାଖକୁ ଯାଇ ଶରଣ ପ୍ରାପ୍ତ ହେବା ପାଇଁକି ଭଗବାନ କହିଲେ ନା ମୁଁ ତୁମକୁ ଶରଣ ଦେଇପାରିବି ନାହିଁ, ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ, ସାଧବୀରଗ୍ରସ୍ତ ହୃଦୟ ଭକ୍ତୈର୍ ଭକ୍ତଜନ ପ୍ରିୟ, ମୁଁ ଭକ୍ତର ପରାଧୀନ, ତୁମେ ମୋର ଭକ୍ତ ପ୍ରତି ଅପରାଧ କରିଛ, ମୁଁ ତୁମକୁ ଶରଣ ଦେଇପାରିବି ନାହିଁ, ବିଦାୟ କରିଦେଲେ। ଏଇଭଳି ଭାବେ ଘଟଣା ସବୁ ରହିଛି ଭଗବାନ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଅନେକ ଲୀଳା ରହିଛି। ତେଣୁ ଏ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଆଦି ଶବ୍ଦାତ୍ ସଜ୍ୟାଦୟ। ଏଇଭଳି ଭାବରେ ଅନେକ ପ୍ରକାର ସେ ସେବା କରୁଥିଲେ, ସବୁ ସେବାକୁ ତ ବର୍ଣ୍ଣନା କଲେ ବହୁତ ସମୟ ଲାଗିବ। କିଭଳି ସେବା, ସକାଳୁ ଉଠି ଏଇଭଳି କଲେ, ଏଇଭଳି ଭାବରେ କଲେ, ଏଇଭଳି ଭାବେ ଅନେକ ଦିନ ଲାଗିଯିବ। ସାତ ଦିନ ମାତ୍ର ତାଙ୍କର ରହିଛି ପରୀକ୍ଷିତ ମହାରାଜଙ୍କର ଆୟୁଷ। ତେଣୁ ଆଦି ଶବ୍ଦଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଦି ଆମେ ଲଗେଇ ଦେଉଛେ, ଆଦି ଇଂଲିଶରେ ସେଇଟା କୁହନ୍ତି ଏଟସେଟ୍ରା, ଏଟସେଟ୍ରା ଏଟସେଟ୍ରା ଲଗେଇଦେଲେ ବହୁତ କିଛି ଆସିବ। ଆଦି ଶବ୍ଦରେ ଅନେକ କଥା ଆସିବ। ତେଣୁ ଏଠି ଯେଉଁ କୁହାଗଲା ନା, ଧୂପ ଦୀପା ସନାଦି ବି ଆଦି ବି, ଆଦି ବି ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ସଜ୍ୟାଦେ, ସଜ୍ୟା ଆଦି, ସିଏ ମଧ୍ୟ ଆଦି କହିଲେ, ଆଉ କେତେ କହିବେ, କେହି କିଭଳି ଭାବରେ ସେବା କରୁଥିଲେ। ତେଣୁ ଆଦି ଶବ୍ଦରେ ଲଗାହେଲା, କୁହାଗଲା ଶଶ୍ୱତ, ତାପରେ ଶ୍ଳୋକଟି ରହିଛି, ଗୁଢ଼ କନ୍ୟା ପରେ ଶଶ୍ୱତ। ଶଶ୍ୱତ ଶବ୍ଦର ଅର୍ଥରେ ପୁନଃ 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 ଶଶ୍ୱତ, ଏହିଭଳି ଭାବରେ ସେବା କରୁଥିଲେ ବାରମ୍ବାର ବାରମ୍ବାର। ଖାଦ୍ୟ ଯେଉଁ ଦେଉଥିଲେ, ଯେଭଳି ଭାବରେ ମହାପ୍ରଭୁ ଖାଦ୍ୟ ଗ୍ରହଣ କରୁଥିଲେ, ସେ ରହିଛନ୍ତି କ'ଣ ତାଙ୍କ ନା, ସେ ଯେଉଁ ଖାଦ୍ୟ ଦେଉଥିଲେ, ଅମଘ ଅମଘ ତାଙ୍କ ଜ୍ୱାଇଁ, ତାଙ୍କର ସ୍ୱୟଂଭୂ କ'ଣ ତାଙ୍କ ନା, ସାର୍ବଭୌମ ସାର୍ବଭୌମ ଯେତେବେଳେ ଭଗବାନ ଖାଦ୍ୟ ପ୍ରଦାନ କରିଥିଲେ, ଏତେ ପ୍ରକାର ଖାଦ୍ୟ ଦେଖି ସେ କହିଲେ, ମୁଁ ଜଣେ ସନ୍ନ୍ୟାସୀ, ଏତେ ପ୍ରକାର ଖାଦ୍ୟ ମୁଁ ଗ୍ରହଣ କରିବି? ସାର୍ବଭୌମ କହିଲେ, ପ୍ରଭୁ ମୁଁ ଜାଣିଛି ଆପଣ କେତେ ଖାଦ୍ୟ ଗ୍ରହଣ କରନ୍ତି, ଆପଣ ପୁରୀରେ, କେବଳ ପୁରୀରେ ଦିନକୁ 52 ବାର ଖାଦ୍ୟ ଗ୍ରହଣ କରନ୍ତି। 52 ବାର ଖାଦ୍ୟ ଗ୍ରହଣ, ପ୍ରତି ବାରରେ ଶହ ଶହ ବାର ଦିଆଯାଏ, ଖାଦ୍ୟ ଅର୍ପଣ କରାଯାଏ, ଏସବୁ କଥା ରହିଛି। ତେଣୁ ଏଇଭଳି ଭାବରେ ଖାଦ୍ୟ ପ୍ରଦାନ କରାଯାଏ, ଆମେ ଭଗବାନ ଭୋଗ ଲାଗିଲା, ଭଗବାନ ଭୋଗ ଲାଗିବ, ସେଇଭଳି ଭାବରେ ପୁଣି ଦେବାକୁ ପଡ଼ିବ, ନିଅନ୍ତୁ ଆଉ ଟିକେ, ନିଅନ୍ତୁ ଆଉ ଟିକେ, ନିଅନ୍ତୁ, ଏଇଭଳି ଭାବରେ ଭାବରେ ଦିଆଯିବ ଖାଦ୍ୟ। ତେଣୁ ସିଏ ମଧ୍ୟ ସେଇଭଳି ଶଶ୍ୱତ କହିଲେ ପୁନଃ 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 ଖାଦ୍ୟ ଦେଉଛନ୍ତି, ପୁଣି ଆଉ ଟିକେ ଦେଉଛନ୍ତି, ଆଉ ଟିକେ, ଆଉ ଟିକେ ନିଅନ୍ତୁ, ଆଉ ଟିକେ ନିଅନ୍ତୁ, ଜବରଦସ୍ତି, ଏଇଭଳି ଭାବରେ ମାନେ ପ୍ରେମରେ ପ୍ରେମରେ ଏଇଭଳିଆ ଭକ୍ତିରେ ପ୍ରଦାନ କରୁଛନ୍ତି ପୁନଃ ପୁନଃ। ତେଣୁ ପ୍ରବୃତ ସ୍ନେହ, ଏହା ସ୍ନେହ ଯେଉଁ କହିଲି ନା, ପ୍ରେମର ଉପର ସ୍ତର ହେଉଛି ସ୍ନେହ। ଏ ସ୍ନେହ ପ୍ରକର୍ଷଣ ନିତ୍ୟ ନୂତନ, ନିତ୍ୟ ନୂତନତ୍ୱାଦିନ ବୃଦ୍ଧ। ଏ ଯେଉଁ ସ୍ନେହ ବଢ଼ି ବଢ଼ିକା ଯାଉଛି, ନିତ୍ୟ ନୂତନ, ନିତ୍ୟ ନୂତନ, ଭଗବାନଙ୍କୁ ଦେଖିଲା ବେଳେ ତାଙ୍କ ରୂପ ସବୁବେଳେ ନିତ୍ୟ ନୂତନ ଲାଗୁଥିବ, ତେଣୁ ତାଙ୍କର ପ୍ରେମ ମଧ୍ୟ ସେଇଭଳିଆ ବଢ଼ୁଛି, ନିତ୍ୟ ନୂତନ ବୃଦ୍ଧ ବୃଦ୍ଧିପ୍ରାପ୍ତ ହେଉଛି, ଆନନ୍ଦାବୁଦ୍ଧି ବର୍ଦ୍ଧନ ଯେଉଁ କୁହାଯାଉଛି ସେଇ ଜିନିଷ। ତେଣୁ ସେହିଭଳି ଭାବରେ ତୟା କହିଲେ, ରୂପାଦିନା ସୁପ୍ରସିଦ୍ଧ ଏହା ଉଷା, ଉଷା ମଧ୍ୟ ବହୁତ ସୁନ୍ଦର ତାଙ୍କ ରୂପ ରହିଛି, ଆଦି ତାଙ୍କର ରୂପ ଖାଲି ରହିଛି ଯେ ତାହା ନୁହଁ, ଗୁଣ ମଧ୍ୟ ସେଇଭଳି ଭାବରେ ରୂପାଙ୍କର ଗୁଣ ଇତ୍ୟାଦି ସବୁ ରହିଛି ସେଇଭଳି ଭାବରେ। କତି ଦିନାନି ଅତୀତାନି, କେତେ ଦିନ ଚାଲିଗଲା ତା'ର ହିସାବ କରାଯାଇ ନାହିଁ, କତି ଦିନାନି ଅତୀତିନା ଅତୀତାନି, ଅଧୁନା ଦିନ ନିଶା ବ୍ୟତ୍ୟାଧିକ ନ ଜ୍ଞାତବାନ। ସନାତନ ଗୋସ୍ୱାମୀ କହୁଛନ୍ତି, ଅନିରୁଦ୍ଧ ଜାଣିପାରିନାହାନ୍ତି, ଜାଣିପାରୁନାହାନ୍ତି ବର୍ତ୍ତମାନ ଦିନ ନା ରାତି, ଦିନ ନା ରାତି ଜାଣିପାରୁନାହାନ୍ତି, କୁତଃ କାହିଁକି ଜାଣିପାରୁନାହାନ୍ତି, ନା ଅପହୃତ ଇନ୍ଦ୍ରିୟା, ତାଙ୍କର ଇନ୍ଦ୍ରିୟ ମନ ସବୁ ଅପହରଣ ହୋଇଯାଇଛି, ଉଷା ଅପହରଣ କରିଦେଇଛି, ମନ ଯଶେଷ ପ୍ରେମ ମୋହିତ ତ୍ୱାତ୍, ତେଣୁ ପ୍ରେମରେ ମୋହିତ ହୋଇଯାଇଛନ୍ତି ସେ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଚାଲିଥିଲା, ସେହି ସମୟରେ ଭଗବାନ ବିଭିନ୍ନ ରାବଣ ଭଗବାନ ପତ୍ନୀଙ୍କୁ ହରଣ କରିଥିଲେ, ତେଣୁ ଭଗବାନଙ୍କର ଭଗବାନ ରାମଚନ୍ଦ୍ର ଭଗବାନ ନିଜେ ଯଦିଓ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ, ସେ ସବୁ ଜାଣନ୍ତି, କିନ୍ତୁ ଏଭଳି ଲୀଳା କରୁଛନ୍ତି, ସେ କ୍ରନ୍ଦନ କରୁଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ପଚାରୁଛନ୍ତି, ବୃକ୍ଷ ଲତା ଇତ୍ୟାଦି ସମସ୍ତେ ପଚାରୁଛନ୍ତି, ମୋର ପତ୍ନୀ ମୋର ପ୍ରିୟାଙ୍କୁ ଦେଖିଛ, ଏଇଭଳି ଭାବେ ପଚାରୁଛନ୍ତି। ଏଭଳି ଲୀଳା କରୁଛନ୍ତି। ଶିବଜୀ ଜାଣିପାରିଲେ, ଶିବଜୀ ଭଗବାନ ପ୍ରଣାମ କଲେ, କିନ୍ତୁ ତାଙ୍କର ପତ୍ନୀ ଯେଉଁ ପ୍ରଥମ ପତ୍ନୀ ଥିଲେ ସତୀ, ସେ ଜାଣିପାରିଲେ ନାହିଁ। ସେ କହିଲେ ଏ ଭଗବାନ ନୁହନ୍ତି। ଏସବୁ ଲୀଳା ବହୁତ ରହିଛି, କିନ୍ତୁ ଯାହା ବି ହେଉ ଏଇଭଳି ଭାବରେ ହେଇକରି ଯାଇ ପହଞ୍ଚିଗଲେ କିସ୍କିନ୍ଦାରେ ପହଞ୍ଚିଗଲେ। କିସ୍କିନ୍ଦା କାଣ୍ଡରେ ବର୍ଣ୍ଣନା କରାଯାଇଛି, କିସ୍କିନ୍ଦାରେ ଯେତେବେଳେ ପହଞ୍ଚିଗଲେ ସେହି ସମୟରେ ସୁଗ୍ରୀବ ସେ ରହିଛନ୍ତି କେଉଁ ସେ ପାହାଡ଼ଟା ନାଁ କ'ଣ, ସେଇଠି ରହିଥିଲେ ପ୍ରଶ୍ରବଣଗିରିରେ ଶ୍ରୀରାମ ଲକ୍ଷ୍ମଣ ସେ ରହୁଥିଲେ। ପମ୍ପା ସରୋବର ପର୍ବରେ ଋଷ୍ୟମୁଖ, ଋଷ୍ୟମୁଖ ପର୍ବତରେ ସୁଗ୍ରୀବ ଆଶ୍ରୟ ନେଇଥିଲେ। ଏସବୁ ବହୁତ ଘଟଣା ରହିଛି, କିନ୍ତୁ ଆମର ଗୋଟେ ଖାଲି କଥା କହିବା ଯେ ସୁଗ୍ରୀବ ଭଗବାନଙ୍କ ସହିତ ମିତ୍ରତା କରିଥିଲେ ବୋଲେ ସୁଗ୍ରୀବ ରାମ ବେନିଦଶା, ଏଇ ଏକାଦଶା ନା କ'ଣ ସମାଦଶା ପାଠ ଆମେ ପଢ଼ୁଥିଲୁ ପିଲାଦିନେ ସ୍କୁଲରେ ପଢ଼ିଲା ବେଳେ, ସୁଗ୍ରୀବ ଏବଂ ଭଗବାନ ରାମଚନ୍ଦ୍ର ଏକାଦଶା ହେଇଥିଲା। ସୁଗ୍ରୀବଙ୍କ ପତ୍ନୀକୁ ତାଙ୍କ ଭାଇ ହରଣ କରିଥିଲେ ଏବଂ ଭଗବାନ ପତ୍ନୀକୁ ରାବଣ ହରଣ କରିଥିଲେ, ତେଣୁ ସେ ମିତ୍ର ହେଇଥିଲେ। ଏସବୁ ଘଟଣା ବହୁତ କଥା ରହିଛି। ତେଣୁ ସେହି ସମୟରେ ଚତୁର୍ମାସ ଯେତେବେଳେ ଆସିଲା, ଭଗବାନ ବାଡ଼ିକୁ ବଧ କଲେ, ସୁଗ୍ରୀବ ତାଙ୍କୁ ରାଜ୍ୟ ପ୍ରଦାନ କଲେ, ତେଣୁ ତାଙ୍କ ପତ୍ନୀ ସେ ପ୍ରାପ୍ତ ହେଲେ। ଏହିଭଳି ଭାବରେ ସୁଗ୍ରୀବ ବର୍ଷା ଦିନ ଯେତେବେଳେ ଆସିଲା, ସୁଗ୍ରୀବଙ୍କୁ ପ୍ରେରଣ କଲେ, ସୁଗ୍ରୀବଙ୍କୁ ପ୍ରେରଣ କଲେ ଭଗବାନ ରାମଚନ୍ଦ୍ର, ତୁମେ ଯାଇକି ବର୍ଷା ଦିନ, ବର୍ତ୍ତମାନ ବର୍ଷା ଦିନେ କିଛି କରିହେବ ନାହିଁ, ଚତୁର୍ମାସ୍ୟ କିଛି କରିହେବ ନାହିଁ। ତେଣୁ ଏଇଭଳି ଭାବରେ ସୁଗ୍ରୀବ ଯାଇ ରହିଗଲେ, ଚାରି ମାସ ପାର ହୋଇଗଲା। ଭଗବାନ ଏ ଯେଉଁ ରହିଛନ୍ତି, ସେ ପର୍ବତ ରହିଛି ପ୍ରଶ୍ରବଣଗିରିରେ, ପ୍ରଶ୍ରବଣ ପର୍ବତରେ ଭଗବାନ ରାମଚନ୍ଦ୍ର ଆଶ୍ରୟ ନେଇଥିଲେ। ସେଇଠି ଚାରି ମାସର କ'ଣ ରାମାୟଣରେ ସବୁ ବର୍ଣ୍ଣନା କରାଯାଇଛି, ଏସବୁ ବର୍ଷା ଋତୁ ଏସବୁର ବର୍ଣ୍ଣନା କରାଯାଇଛି କିଭଳି ଭାବରେ ରହିଛି। କିନ୍ତୁ ବର୍ଷା ଋତୁ ଚାଲିଗଲା, କିନ୍ତୁ ସୁଗ୍ରୀବ ଫେରିଲେ ନାହିଁ, ଫେରିଲେ ନାହିଁ। ଯେତେବେଳେ ଭଗବାନ ଚିନ୍ତା କରୁଛନ୍ତି ଫେରିଲେ ନାହିଁ, ଲକ୍ଷ୍ମଣ ପଠେଇଲେ, ଲକ୍ଷ୍ମଣ ତାଙ୍କ ଉପରେ ରାଗିବ ନାହିଁ, ତାଙ୍କୁ ଶାନ୍ତ କରିକି ଆଣିବ, ତୁମେ ଶାନ୍ତ ହୋଇକି ତାଙ୍କୁ ଆଣିକି ଆସିବ। ଲକ୍ଷ୍ମଣଙ୍କର କ୍ରୋଧ ରହିଛି, ଜାଣିଛନ୍ତି ଭଗବାନ ରାମଚନ୍ଦ୍ର। ତେଣୁ ଲକ୍ଷ୍ମଣ ତଥାପି ବହୁତ କ୍ରୋଧରେ ଯାଇ ପହଞ୍ଚିଗଲେ, ସେ ଯେଉଁ ରହିଛି ତାଙ୍କର କିସ୍କିନ୍ଦା ନା, କିସ୍କିନ୍ଦାରେ ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ଲକ୍ଷ୍ମଣ ସୁଗ୍ରୀବ ବହୁତ କ୍ରୋଧ କରୁଛନ୍ତି, ତେଣୁ ଆଉ ସେଠି ଯେଉଁ ବାଳୀଙ୍କର ପତ୍ନୀ ତାରା ଆସି ତାଙ୍କୁ ଶାନ୍ତ କରେଇଲେ, ଲକ୍ଷ୍ମଣଙ୍କୁ ଶାନ୍ତ କରେଇଲେ। ସେହି ପ୍ରସଙ୍ଗରେ ମା ରାମାୟଣରେ ଗୋଟେ ପ୍ରସଙ୍ଗ ରହିଛି, କଥା ରହିଛି, ଯେତେବେଳେ ସେ କହୁଛନ୍ତି, ତାରା କହୁଛନ୍ତି ଯେ ମେନକା ଯଦି ବିଶ୍ୱାମିତ୍ର ଋଷି ତପସ୍ୟା କରୁଥିଲେ, ଇନ୍ଦ୍ର ଭୟ କରିକିରି ମେନକାଙ୍କୁ ପଠେଇଥିଲେ, ସେ ମେନକାଙ୍କର ଗୋଟେ ନାମ ହେଉଛି ଘୃତାଚି, ଘୃତାଚି ମେନକା ଯେତେବେଳେ ଆସିଥିଲେ ବିଶ୍ୱାମିତ୍ର ତପସ୍ୟା କରି 60,000 ବର୍ଷ କାଳ ତପସ୍ୟା କରିଥିଲେ, 60,000 ବର୍ଷ କାଳ ତପସ୍ୟା କରିଥିଲେ, କିନ୍ତୁ ମେନକାଙ୍କର କାଚର ଋଣୁଝୁଣୁ ଶବ୍ଦ ଶୁଣି ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ଏହିସବୁ ଘଟଣା ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ ତାଙ୍କର ସଙ୍ଗ କରିଥିଲେ, ମେନକାଙ୍କର ସଙ୍ଗ କରିଥିଲେ, ସେହି ସେଇ ପ୍ରସଙ୍ଗରେ ବର୍ଣ୍ଣନା କରାଯ ତାରା କହୁଛନ୍ତି ଘୃତାଚିଙ୍କ ଏଇ ଯେଉଁ ମେନକାଙ୍କ ସହିତ ବିଶ୍ୱାମିତ୍ର ରହିଥିଲେ, ମିଳନ ହୋଇଥିଲା, ସେହି ସମୟରେ ତାଙ୍କୁ 10 ବର୍ଷ ଗୋଟେ ଦିନ ଭଳି ଲାଗିଥିଲା। 10 ବର୍ଷ ବିତିଗଲା ସେ ଜାଣିପାରିଲେନି, ଗୋଟେ ଦିନ ଭଳି ଲାଗିଲା, ଏଇଭଳି ଭାବେ ତାଙ୍କୁ କହିଥିଲେ। ତେଣୁ ଏଇଭଳି ଭାବେ କହିକିରି ଲକ୍ଷ୍ମଣଙ୍କୁ ଶାନ୍ତ କରାଇଲେ, ତାପରେ ସୁଗ୍ରୀବଙ୍କୁ ପଠେଇଲେ। ସୁଗ୍ରୀବ ମଧ୍ୟ ସେହି ସମୟରେ ବିଭିନ୍ନ ସୈନ୍ୟମାନଙ୍କର ସବୁ ଆୟୋଜନ କରୁଥିଲେ, ସବୁ ବ୍ୟବସ୍ଥା ରାମାୟଣ ସବୁ ବ୍ୟବସ୍ଥା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ରହିଛି ଏଇଭଳି ଭାବରେ ଉଷା ଭଗବାନଙ୍କର ପୂଜା କରୁଥିଲେ, ଯେ ଭଗବାନ ଜାଣିପାରିଲେ ନାହିଁ ଦିନ କି ରାତି, ଆଉ କେତେ ଦିନ ଚାଲିଗଲା ସେ ଜାଣିପାରିଲେ ନାହିଁ। ଅପହୃତ ଇନ୍ଦ୍ରିୟ ପ୍ରେମ ମୋହିତ ଚେତସ, ଏଭଳି ଭାବରେ ଅନେକ ବିଭିନ୍ନ ଆଚାର୍ଯ୍ୟମାନେ ଟୀକା ଦେଇଛନ୍ତି, କିନ୍ତୁ ଆମର ସମୟ ହୋଇଗଲା, ଆମେ କଥାକୁ ବିଶ୍ରାମ ଦେବା। ଦେବିଣ୍ଡି ଭଗବାନ ନାମ କୀର୍ତ୍ତନ କରିକିରି, ହରେ କୃଷ୍ଣ।